సోమజ్ఞానతిమిరంధస్య జ్ఞానాంజనశలాకయా చక్షురుమిళితం జైన తస్మై శ్రీగురవే నమః. శ్రీచైతన్య మనోభీష్టం స్థాపితం జైన భూతలే స్వయం రూపకదామయం దదాతి సోపదాంతికం. వందేహం శ్రీగురా శ్రీయుతాపదకమలం శ్రీగరున్ వైష్ణవాంశ శ్రీరూపం సగ్రజాతం సహగణరఘునాథానుకం తం సజీవం సాద్వైతం సావధూతం పరిజనసహితం కృష్ణ చైతన్య దేవం శ్రీరాధాకృష్ణ పాదాన్ సాగన లలితా శ్రీ విశాఖానుకాంశ.
వంశాకల్పతరుభ్య కృపా సింధుభైవ చ పతితానాం పావనేభ్యో వైష్ణవేభ్యో నమో నమః. నమావం విష్ణుపదాయ కృష్ణప్రస్థాయ భూతలే శ్రీమతే భక్తివేదాంత స్వామినేతి నామినే. నమస్తే సారస్వతి దేవే గౌరవాణి ప్రచారిణే నిర్విశేష శూన్యవాది పశ్చత్తోదేశతారిణే. జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాసాది శ్రీ గౌరభక్త వృంద సమస్త ముసంగారు కహిబే. హరే కృష్ణ 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 హరే హరే, హరే రామ 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 హరే హరే. ముఖం కరతి బాకలం పంగులం హరతి గిరింజ కృపాతమహం వందే పరమానంద మాధవం శ్రీగురు దినచరణం శ్రీ చైతన్య ఈశ్వరం నమం విష్ణుపదాయ కృష్ణప్రస్థాయ భూతలే శ్రీమతే జయపతాకా సమ్నేతి నామినే. కాలి ଯାହା ଆଲୋଚନା ହେଇଥିଲା ସେ ଆଲୋଚନା ପରେ କାହାର କଣ ପ୍ରଶ୍ନ ଅଛି? ସେଥିରେ ରିପିଟ କରିବା, କିନ୍ତୁ ଆପଣଙ୍କର କାଲି ଯାହା ଆଲୋଚନା ହେଲା କିଛି ପ୍ରଶ୍ନ ଅଛି କି? ସେଥିରେ ଆଲୋଚନା ହେଲା କଣ ସେଥିରେ ବୁଝିଲେ ଆପଣ ଯେ ଆମର ଭଗବତ ଭକ୍ତି ସେ ଶାସ୍ତ୍ରକୁ ଶାସ୍ତ୍ର ଉପରେ ପ୍ରତିଷ୍ଠିତ ହେବା ଦରକାର। ଆମର ହିନ୍ଦୁ ଧର୍ମ ଲୋକମାନେ ଆସ୍ତେ ଆସ୍ତେ କାହିଁକି ଆର ସେଠି ପଳେଇ ଯାଉଛନ୍ତି? ଖ୍ରୀଷ୍ଟିଆନ ଯାଉଛନ୍ତି, ମୁସଲିମ ଯାଉଛନ୍ତି, କାହିଁକି ହଉଛନ୍ତି? ତାର ମୂଳ କାରଣ କଣ? ତ ମୂଳ କାରଣ ହଉଛି ଆମେ ନ ବୁଝିକି କାମ କରୁଛୁ। ଆମେ ଠାକୁର ଯେମିତି ପୂଜା କରୁଛେ, କାହିଁକି ପୂଜା କରୁଛେ? କୃଷ୍ଣ କିଏ, ରାମ କିଏ, ଦୁର୍ଗା କିଏ, ଶିବ କିଏ, ଏସବୁ ଯଥାର୍ଥ ଜ୍ଞାନ ଆମର ନାହିଁ। ଆମେ କରୁଛେ ପୂଜା, ମୋ ଗୋଷ୍ଠୀ ବାପା କରୁଥିଲେ, ମୋ ବାପ କରୁଥିଲେ, ମୁଁ କରିବି। ଓଡ଼ିଆରେ କଥା ଅଛି ନା, ନାନୀ ଯାଉଛି ଯାତ୍ରା ଦେଖିବାକୁ, ମୁଁ ଯିବି ଯାତ୍ରା ଦେଖିବାକୁ, କଣ ଯେ ରହିଛି ସେଠି ମୁଁ ଜାଣିନି ତା ଭିତରେ। ତା ଫଳରେ କଣ ହଉଛି ନା, ଆସ୍ତେ ଆସ୍ତେ ଆମର ଏଇ ସଂସ୍କୃତି ଗୋଟେ ଗଣଗଡ଼ଲିକା ଢଙ୍ଗରେ ଚାଲିଛି। ମାନେ ଉପରେ ସମସ୍ତେ କରୁଛନ୍ତି କିଛି କିଛି, କିନ୍ତୁ ଭିତରେ ଫମ୍ପା, ଭିତରେ କିଛି ନାହିଁ। କାହିଁକି ସେ କରୁଛେ, କଣ କରୁଛେ, ତା ଉଦ୍ଦେଶ୍ୟ କିଛି ଆମେ ଜାଣିନୁ। ତାର ଫଳରେ କଣ ହଉଛି, ଏଇ ସମ୍ପର୍କରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ଠାକୁର ଗୋଟେ କାହାଣୀ ଲେଖିଛନ୍ତି ଯେ ଗୋଟେ ଗାଁରେ ଗୋଟେ ଝିଅର ବାହାଘର ହଉଥିଲା। ତ ଝିଅ ବାହାଘର ଦିନ ତ ବହୁତ କୁଣିଆ ବନ୍ଧୁ ବାନ୍ଧବ ସବୁ ଆସିଛନ୍ତି ପ୍ରଚୁରୀ ଲୋକ ଘରେ। ସେ ଘରେ ଗୋଟେ ବିରାଡ଼ି ଥିଲା। ସେ ବିରାଡ଼ି ଖାଲି ଇଆଡ଼େ ସିଆଡ଼େ ବୁଲୁଛି, ଏଥିରେ ମୁହଁ ମାରିଦେଉଛି, ସେଥିରେ ମୁହଁ ମାରିଦେଉଛି, ସବୁ ଅଣ୍ଠା ଥିରେ ପକଉଛି। ତ ସେ ମା ତାର ଦେଖିଲା ବିରାଡ଼ି ବଡ଼ ଝାମଲା କରୁଛି। ତ ସେ ଝିଅର ମା କଣ କରିଲା ନା, ଗୋଟେ ଝୁଡ଼ି ଦେଇଛି, ବୋଝ ବୋଝ ଝୁଡ଼ି ଜାଣିଛ ତ, ଗୋଟେ ଝୁଡ଼ି ଦେଇକି ସେ ବିରାଡ଼ିକି ଢାଙ୍କିକି ରଖିଦେଲା। ବିରାଟ ସବୁବେଳେ ଗଣ୍ଡଗୋଳ କରୁଛି। ତ ସେ ଝିଅ ଦେଖିଛି ଯେ ଝିଅ ବାହା ହବ, ସେ ଝିଅ ଜାଣିନି ଯେ କାହିଁକି ତା ମା ସେ ଝୁଡ଼ି ଦେଇକି ବନ୍ଧ। ସେ ଝିଅ ଦେଖିଲା ଯେ ମୋ ବାହାଘର ଦିନ ମୋ ମା ଗୋଟେ ଝୁଡ଼ି ଦେଇ ଗୋଟେ ବିରାଡ଼ିକି ଢାଙ୍କିକି ରଖିଦେଇଛି, ସେ ଝିଅର ବାହାଘର ହେଇଗଲା। তো ঝিও বাহা বাপরে তার ঝিও হইতা ঝিও জন্ম হলা তো ঝিও বড় হলা তার ঝিও বাহাঘর হব তো তার ঝিও বাহাঘর দিন তা মার মনে পড়ি যাইছি আরে মোর বাহাঘর দিন মো মা গোটে বিড়ি ঝুড়ি দেখি তাকে ঢাঙ্কি রখিলা তাহলে সে ভাবুছি কেন ঝিও বাহাঘর দিন ঝুড়িরে বিড়ি ঢাঙ্কি রখা দরকার সে জানিলে কাহিঁকি ঢাঙ্কি রাখিছি সে মনে করছে মো মা ঢাঙ্কি রখিছিল মো ঝিওর বাহাঘর হচ্ছে মতো বিড়ি আমি ঢাঙ্কি রাখা পড়ব তা ঘরে তো বিড়ি নাই তো সে গাঁ রু গোটে অন্য লোক ঘরে বিড়ি ধরে নিয়ে আসছি আমি তো ঢাঙ্কি রাখি তো তার যে ঝিও বাহা হলা সে ঝিও দেখুছি সে মো মা অন্য ঘরে বিড়ি আনি ঢাঙ্কি রাখিলি মানে এটা বাহাঘর দিন মানে ঝিও বাহাঘর মানে বিড়ি ঢাঙ্কিবা দরকার তো সে বাহা পরে তার ঝিও হলা তো ঝিও বড় হয়েছি তার বাহাঘর দুই দিন হব তো মার চিন্তা মতো মো ঝিও বাহা হব ওটা বিড়ি ঢাঙ্কি রাখা দরকার তা ঘরে বিড়ি নেই তা গাঁরে বিড়ি নেই কিন্তু অন্য ঘরে বিড়ি ধরে আনিছি জবরদস্ত ঢাঙ্কি রাখা তো এর তাৎপর্য হচ্ছে যেমিটা ঝিও কন পাই আমি ঢাঙ্কি রাখিছি মো মা সে ন বুঝিবা ফলরে শেষ কন হয়েছি না বিড়ি ঢাঙ্কিবার উদ্দেশ্যটি দুই তিন পুরুষ উপরে সম্পূর্ণ অলগা হয়ে গেল তা আমার হিন্দু অবস্থা ঠিক সেভাবে হয়েছে কাহি করু আস এটি বসি হিন্দুর না রে হইযা না রে হিন্দু হলে কিছু লাভ হব আমার চালি চলন ঢঙ্গ ঢাঙ্গ বিধি নিষেধ নিয়ম আমি কেমতি খাইবা কেমতি বসিবা কেমতি কথা কহবা কেমতি লুগা পিঁধিবা তবে তো মানে এমন হচ্ছে হিন্দু এ হিন্দু আচরণ বিধি এমানকর খাইবা এমানকর শোইবা এমানকর কথা এরা মুসলমান এমানে খ্রিস্টিয়ান কিন্তু আমার হিন্দু মানক ভিতরে সেটি না যদিও ভগবত গীতার কৃষ্ণ সব জ্ঞান দিয়েছেন প্রতিটি জ্ঞান দিয়েছেন কেমতিকা খাইবা কেমতিকা শোইবা কেমতিকা বসিবা সব কথা কেছেন ভগবত গীতা সম্পর্কে হিন্দু মানক ধারণা কন না সবুজন সকাল সন্ধ্যাটা গীতা পড়ে গীতা শুনলে মঙ্গল হব গীতা শুনলে নিশ্চয় মঙ্গল হব কিন্তু গীতাটা কেবল শুনিবা পাইঁ কি নহ গীতা হচ্ছে ভগবানকর আইন বই গীতা শুনেছি পুণ্য করিবা পাইঁ কি ধর্ম করিবা পাইঁ গীতা জ্ঞান ভগবান দেই নাহান্তি আম গাঁ গলিরে হিন্দু মানে সমস্ত কম মনে করতে গীতা কাহিঁকি পড়ান্তি গীতা পড়লে কন হব গীতা কাহিঁকি পড়ান্তি কুহন্তু আপন মানে গীতা কানলে ভাল কন হব জগত গীতা সে কিন্তু খাইব পিতা গাইব কিন্তু জগত গীতা জগত জয় করিব না গীতা পড়লে পাপরু উদ্ধার পাইব না গীতা পড়লে পুণ্য হব এগুড়িক কৌশিটাই গীতার যথার্থ উদ্দেশ্য নুহ এটা গৌণ এটা গৌণ মুখ্য উদ্দেশ্যটি হচ্ছে গীতার মাধ্যমে ভগবান আমাকে নির্দেশ দিয়েছেন সে নির্দেশ পালন করা দরকার ভগবান আইন বই হচ্ছে গীতা সাতশ শ্লোক গীতা মুখস্থ করেছে কিন্তু গোটের গোটে শ্লোক পালন করুনি গোটে লোক রাস্তায় যাব কিছু খারাপ কর্ম করব তাহলে কোর্টকে নিয়ে হব ধর পুলিশ ধরিকি নব সে সব আইন জানে আর তুমি আইন জানলে কম আইন তো পালন করু না তো রাস্তার গাড়ি ডাহান পটে চলাইব তো আক্সিডেন্ট হলে তো মু তো আইন জানে কোন আইন না আইন হচ্ছে বাম পটে চলাইবা কিন্তু তুমি ডান পটে কেন চলাইছ মানে মু তো আইন জানে ছাড়ব জল ছাড়ব তাহলে না মু সব গীতা জানে মু গীতা উপরে বড় বড় লেকচার দৌছি হ্যাঁ ছাড়ব জমারা ছাড়ব না বাবা ছাড়বনি এ সরল দৃষ্টান্ত গীতা মুখস্থ করলে গীতা শুনলে যে জমারা ছাড়ব ছাড়বনি ঠিক যেভাবে আইন জানিলে বি যদি ডাহান পটে চলাইবে তাহলে জজ আপনার শাস্তি দেব হি দেব এইটা হচ্ছে গীতা পড়িবার উদ্দেশ্য গীতা পড়িকি আমি জীবনের সে শিক্ষাকে প্রয়োগ করা দরকার তো সেইপাই কি আমার বর্তমান হিন্দু অবস্থা যা হয়েছে হয়েছে এই গণকর্দলিকা নিয়ার নচলাইকি যথার্থ জ্ঞান উপরে ভিত্তি করিকি আমি বর্তমান বুঝিবা হ্যাঁ তো সেই সম্পর্কের সে গণকর্দলিকা নিয়াটা কম পচারি গণকর্দলিকা নিয়া মানে কম নজাণি নশুণিকি হ্যাঁ করা তো গৌরগোবিন্দ স্বামী মহারাজ গোটে দৃষ্টান্ত দিয়ে তো গোটা গন্ধর্ব সুন্দর মরি যাই তো গন্ধর্ব সুন্দর মরি যাই বলে ତା ଘର ଲୋକ ସବୁ ନଣ୍ଡା ହେଇଛନ୍ତି, ତ ଗାଁ ଲୋକ ଶୁଣିଲା ହେଲେ ତ ନଣ୍ଡା ହେଇଛି ନା ଗନ୍ଧର ସୁନ୍ଦର ମରିଯାଇଛି, ତ ଗାଁ ବାଲା ସବୁ ନଣ୍ଡା ହେଲେ ଗନ୍ଧର ସୁନ୍ଦର ମରିଯାଇଛି, ତ ସାରା ଦେଶ ଲୋକ ସବୁ ଗନ୍ଧର ସୁନ୍ଦର ମରିଯାଇଛି, ସାରା ଦେଶ ଲୋକ ସବୁ ନଣ୍ଡା ହେଲେ ଗନ୍ଧର ସୁନ୍ଦର ମରିଯାଇଛି, ତ ମନ୍ତ୍ରୀ ନଣ୍ଡା ହେଲେ ଗନ୍ଧର ସୁନ୍ଦର ମରିଯାଇଛି, ସେ ରାଜପଥରେ ତମେ ଯାଇ ନଣ୍ଡା ହେଲେ ଗନ୍ଧର ସୁନ୍ଦର ମରିଯାଇଛି, ତ ରାଜା ବି ନଣ୍ଡା ହେଲେ, ତ ରାଣୀ ପଚାରିଲେ ରାଜାଙ୍କ ହାତ ନଣ୍ଡା କାହିଁ ହେଇଛ ନା ଗନ୍ଧର ସୁନ୍ଦର ମରିଯାଇଛି, ତ ରାଣୀ ତାର ନଣ୍ଡା ହେବେ ନାହିଁ, ସେ ପଚାରିଲେ ଗନ୍ଧ ସୁନ୍ଦରଟା କିଏ, ତ ରାଜା କହିଲେ ସତ୍ୟ ତ ମୁଁ ତ ଗନ୍ଧ ସୁନ୍ଦର କିଏ ଜାଣିନି, ପଚାରିବା ଦରକାର ଜାଣିବା ଦରକାର, ତ ମନ୍ତ୍ରୀ କହିଲେ ଗନ୍ଧ ସୁନ୍ଦର କିଏ, ସମସ୍ତେ ମୁଁ ତ ଜାଣିନି ଗନ୍ଧ ସୁନ୍ଦର, ସମସ୍ତେ ନଣ୍ଡା ହେଲେ ମୁଁ ନଣ୍ଡା ହେଇଛି, ସେମିତି ପଚାରି 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 ସେଇ ଲୋକ ଘରକୁ ଗଲେ, ତ ଗନ୍ଧର ସୁନ୍ଦର ତାର ଗଧ ଥିଲା, ସେ ଗଧ ନ ହେଉଛି ଗନ୍ଧର ସୁନ୍ଦର, ତ ସେ ମରିଯାଇଛି ବୋଲି ସେ ଦେଖ ନଣ୍ଡା ହେଇଛି, ତ ସାରା ଦୁନିଆ ଲୋକ ନଣ୍ଡା ହେଲାନି, ସେ ଗଣ ଗର୍ଜନିକ ନା ଆଉ ସରଳ କଥା ସେ ଦୃଷ୍ଟାନ୍ତ ଦେବେ ଭବିଷ୍ୟତରେ। କାଲି ଯୋଉ କଥା ସଂକ୍ଷେପରେ ଆମେ ଆଲୋଚନା କରୁଥିଲେ, ତ ମନୁଷ୍ୟ ପଶୁମାନଙ୍କ ମଧ୍ୟରେ ପାର୍ଥକ୍ୟ ଆଲୋଚନା କରାଯାଇଥିଲା ନା, ଚାରିଟା କର୍ମ ରହିଛି ଏ ଜଗତରେ ସମସ୍ତେ କରନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଧନୀ ଗରିବ ମୂର୍ଖ ପଣ୍ଡିତ, ଏଇ ଚାରିଟି କର୍ମ କଣ କିଏ କହିପାରିବେ, ହାତ ତୋଳନ୍ତୁ, ଈଶ୍ୱର ଦୀକ୍ଷିତ ନୁହନ୍ତି ଭକ୍ତ ହେଇନାହାନ୍ତି, ନିଦ୍ରା ମୈଥୁନ ଆହାର ଭୟ, ବା ସୁନ୍ଦର ଆହାର ନିଦ୍ରା ଭୟ ମୈଥୁନ ଏ ଚାରିଟା କର୍ମ ସମସ୍ତେ କରନ୍ତି, ଭୟ ମାନେ ଆତ୍ମରକ୍ଷା କରିବା, ତ ମନୁଷ୍ୟ ସମସ୍ତେ ମନୁଷ୍ୟ ପଶୁ ସମସ୍ତେ କରନ୍ତି, କିନ୍ତୁ ଗୋଟେ ଜିନିଷ ଅଛି ମଣିଷ ପାରେ ପଶୁ ପାରନ୍ତିନି, ସେଠି କଣ କି କହିପାରିବେ, ମଣିଷ ପଶୁଙ୍କ ମଧ୍ୟରେ କଣ ପାର୍ଥକ୍ୟ ରହିଛି ଯେ ମଣିଷ ପାରେ ପଶୁ ପାରେନି, କୁହନ୍ତୁ ଆପଣ କଣ, ଆତ୍ମଜିଜ୍ଞାସା, ମୋଟାମୋଟି କଥା ଧର୍ମ ହି ତେଷାଂ ଅଧିକ ବିଶେଷ ଧର୍ମ ନାହିଁ ନା ପଶୁ ହି ସମାନ କୁହାଯାଇଥିଲା ନା, ଯେ ମଣିଷ ଧର୍ମ ଅନୁଶୀଳନ କରିପାରେ ପଶୁମାନଙ୍କର ଧର୍ମ ଅନୁଶୀଳନ ନାହିଁ, ବା ମନୁଷ୍ୟ ବ୍ରହ୍ମ ଜିଜ୍ଞାସା କରିପାରେ ମୁଁ କିଏ ମୁଁ କାହିଁ କଷ୍ଟ ପାଉଛି ନା ମୁଁ କୋଉଠୁ ଆସୁଛି, କିନ୍ତୁ ପଶୁମାନଙ୍କର ଚିନ୍ତା ନାହିଁ, ସକାଳୁ ଉଠିଲେ କୁକୁର ଚିହ୍ନିବ କୋଉଠି କୋଉଠି କଣ ଖାଇବି, ହଁ କେମିତି ମୈଥୁନ କରିବି କେମିତି ଝଗଡ଼ା କରିବି, ସକାଳୁ ଉଠିଲେ ନା ମଣିଷ ସକାଳୁ ଉଠିଲେ ଦୌଡ଼ୁଛି କୋଉଠି କୋଉ ଟଙ୍କା ଆଣିବି କୋଉଠି କଣ କରିବି କେମିତି ମାଡ଼ କରିବି ଲଗେଇବି ନା ଝଗଡ଼ା ଘାଟି ଲଗେଇବି, ତ ଏଇଟା ହଉଛି ତାହେଲେ ମନୁଷ୍ୟ ତ ଆମର ଆରମ୍ଭ ହବ ସେଦିନଠୁ ଯେଉଁଦିନ ଆମର ବ୍ରହ୍ମ ଜିଜ୍ଞାସା ଆସିବ। ତାପରେ କହିଥିଲା ଜୀବନର ଚାରିଟି ସମସ୍ୟାର କଥା, ଆମର ଜୀବନରେ ବହୁ ସମସ୍ୟା ରହିଛି, କିନ୍ତୁ ଏମିତି ସମସ୍ୟା ରହିଛି ଯୋଉ ସମସ୍ୟା ସମସ୍ତେ ସମ୍ମୁଖୀନ ହୁଅନ୍ତି, କିଏ କହିବ ମୋର ଖାଇବା ସମସ୍ୟା, ଖାଇବା ସମସ୍ୟା ସମସ୍ତଙ୍କର ଅଛି, ଖାଇବା ସମସ୍ୟା ସମସ୍ତଙ୍କର ଅଛି, କେହି ଲୋକ ଖାଇବାକୁ ପାଉଛି କେହି ଲୋକ ଖାଇବାକୁ ପାଉନି, ପିନ୍ଧିବା ସମସ୍ୟା କିଏ ପିନ୍ଧିବାକୁ ପାଉନି କିଏ ପିନ୍ଧିବାକୁ ପାଉଛି, ଜୀବନରେ କି ସମସ୍ୟା ରହିଛି ଯୋଉଟା ସମସ୍ତଙ୍କୁ ସେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ, ଧନୀ ହଉ ଗରିବ ହଉ, କଳାହାଣ୍ଡି ଲୋକ କଳାହାଣ୍ଡିର ଲୋକ ହୁଅନ୍ତୁ ଦିଲ୍ଲୀର ଲୋକ ହୁଅନ୍ତୁ ନ୍ୟୁୟର୍କର ଲୋକ ହୁଅନ୍ତୁ, କୋଉ ସମସ୍ୟା ରହିଛି ଚାରିଟା, ସେ ସମସ୍ତଙ୍କୁ ସେ ଚାରିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ, ଯୋଉ ସମସ୍ୟା କେହି ଚାହାନ୍ତିନି କିନ୍ତୁ ସମସ୍ତଙ୍କୁ ଭୋଗ କରିବାକୁ ପଡିବ, ସେ ଚାରିଟା ସମସ୍ୟା କଣ କିଏ କହିପାରିବେ ହାତ ତୋଳନ୍ତୁ, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଯେଉଁମାନେ ଲେଖିନାହାନ୍ତି ଆଜି ଲେଖି ରଖନ୍ତୁ, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଆଚ୍ଛା ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଯେ ସୃଷ୍ଟି ହୁଏ, ତିନି ପ୍ରକାରର ସୃଷ୍ଟିର କାରଣ କାଲି ବର୍ଣ୍ଣନା କରାଯାଇଥିଲା, ଯେ ଆମେ ଯେ ଦୁଃଖ ପାଉଛୁ ଏଇ ଦୁଃଖର ତିନିଟା ଉତ୍ସ ରହିଛି, ଏଇ ତିନି ପ୍ରକାର ଦୁଃଖକୁ ତ୍ରିତାପ କ୍ଲେଶ କୁହା ହୁଏ, ତ୍ରିତାପ କ୍ଲେଶ କଥା ମନେ ଅଛି କାଲି କହିଥିଲି, ଏଇ ତ୍ରିତାପ କ୍ଲେଶ ତିନି ପ୍ରକାର ଦୁଃଖର ଉଦ୍ଭବ ସ୍ଥଳ ତିନିଟା, କିଏ କହିପାରିବ ତୁମେ କହ ପଛରେ ପିଲା ବସ ପଛରେ, ହଁ ଜୋରରେ କହ ସମସ୍ତେ, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ ବସ, ଆଚ୍ଛା ଆଧ୍ୟାତ୍ମିକ କ୍ଲେଶ କଣ, ଆଧ୍ୟାତ୍ମିକ କ୍ଲେଶ ନା ଆପଣ କହିଛନ୍ତି ଆଉ କିଏ କହିବେ ଆଧ୍ୟାତ୍ମିକ କ୍ଲେଶ ସମ୍ପର୍କରେ, ଆଧ୍ୟାତ୍ମିକ କ୍ଲେଶ କଣ ଠିକ ମାତାଜୀଙ୍କ ଭିତରେ କିଏ କହିପାରିବେ, ଆଧ୍ୟାତ୍ମିକ କ୍ଲେଶ ଠିକ ପିତାଙ୍କ ଭିତରେ କିଏ କହିପାରିବେ ଆଧ୍ୟାତ୍ମିକ କ୍ଲେଶ କୁହନ୍ତୁ ଆପଣ, ଆଧ୍ୟାତ୍ମିକ ମାନେ ନିଜରୁ ଯୋଉ କଷ୍ଟ ଆମେ ପାଉଛେ, ନିଜଠୁ ଯୋଉ କଷ୍ଟ ପାଉଛେ, ମନ ଭଲ ଲାଗୁନି, ମୁଣ୍ଡ ବ୍ୟଥା ହଉଛି, ଜ୍ୱର ହଉଛି, ନିଜଠୁ ଯୋଉ କଷ୍ଟ ପାଇଲେ ଆଦି ଆତ୍ମା, ଆଦି ଆତ୍ମିକ ମାନେ ନିଜଠୁ, ଆଦି ଭୌତିକ କ୍ଲେଶ ମାନେ ଠିକ କହିପାରିବେ, ଆଦି ଭୌତିକ କ୍ଲେଶ ଯେ ଖୁଣ୍ଟି ପାଖରେ ବସିକି ଆପଣ କୁହନ୍ତୁ, ଅନ୍ୟ ଜୀବଠୁ ଯୋଉ କଷ୍ଟ ପାଉଛେ, ସାପ କାମୁଡ଼ିଛି, ମଶା କାମୁଡ଼ିଛି, ଆଦି ଭୌତିକ କ୍ଲେଶ। ତାପରେ ଆଦି ଦୈବିକ କ୍ଲେଶ ମାନେ ସେ କହିପାରିବେ, ଆଉ ସେ କାଲି ଯେ ନୂଆ ଆସିଲେ ଶୁଣିଲେ ମନେ ରଖିଲେ ମିଶେଇ ଲୋକ ଦରକାର, ଆଜି ଦୈବିକ କ୍ଲେଶ ଠିକ ଅଛି, ଜଣେ ସବୁ ଲେଖି ମନେ ରଖିଛନ୍ତି କୁହନ୍ତୁ। ହଁ, ଯେଉଁ ଦୈବ ଦୁର୍ବିପାକ, ବନ୍ୟା, ମରୁଡି, ଭୂମିକମ୍ପ, ଦୈବ ଦୁର୍ବିପାକ, ତ ତିନି ପ୍ରକାର କ୍ଲେଶ, ଚାରି ପ୍ରକାର ସମସ୍ୟା, ତ୍ରିତାପ କ୍ଲେଶ, ସମସ୍ତେ ବୁଝିଲେ, ଚାରିଟା ସମସ୍ୟା ଆଉ ଏ ତ୍ରିତାପ କ୍ଲେଶ, ଏଇ ଜଗତରେ ଆମେ ଦୁଃଖ ପାଉଛେ, ଏଇ ସମସ୍ତ ଦୁଃଖର ମୂଳ କାରଣ କଣ, ମୁଁ କାଲି ଆଲୋଚନା କରିନି କଥା, ଆପଣ କହିପାରିବେ ସମସ୍ତ ଦୁଃଖର ମୂଳ କାରଣ କଣ, କିଏ କହିପାରିବେ, ଦେଖି ପ୍ରଭୁ କହନ୍ତୁ। ହଁ, ଏଇ ସମସ୍ତ ଦୁଃଖର କାରଣ ହଉଛି କୃଷ୍ଣ ବିସ୍ମୃତି, କୃଷ୍ଣ ଭୁଲି ଯାଇଛି ଅନାଦି ବହିର୍ମୁଖ, ଅତୟବ ମାୟାତାରେ ଯେ ସଂସାର ଦେ ଦୁଃଖ, ତ ସଂସାର ଦୁଃଖର କାରଣ କଣ ନା କୃଷ୍ଣ ବହିର୍ମୁଖ, ଭଗବତ ବହିର୍ମୁଖ ହେଲେ ମାୟା ଆମକୁ ଜପ୍ କରି ଧରିବ, ହଁ ମାୟା ଧରିବ ଆମକୁ, ଧରିଲେ କଣ ହବ ନା ପିଶାଚି ପାଇଲେ ଜଣ ମତିଚ୍ଛନ୍ନ ହଏ ମାୟାଗ୍ରସ୍ତ ଜୀବେ ରହେ ସେଇ ଭାବ ଉଦେ, କହୁଛି ଭୂତ ଧରେ, ଭୂତ ଧରେ, ଆପଣଙ୍କ ଆଡ଼େ ଭୂତ ଧରେ, ଲୋକଙ୍କୁ ଓଡ଼ିଶା ତ ଲୋକଙ୍କୁ ବେଶୀ ଭୂତ ଧରେ, ବେଶୀ କିଣି ପଟେ, ତ ସ୍ତ୍ରୀ ଲୋକମାନଙ୍କୁ ମହିଳାମାନଙ୍କୁ ବେଶୀ ଭୂତ ଧରେ ନା, ଉପର ଗାଧେଇବାକୁ ଯିବେ ନଦୀକି ଫେରିବେ ସେତେବେଳେ ମୁଣ୍ଡ ଏମିତି ହଲେଇବେ, ବିଭିନ୍ନ କଥା କହିବେ, ଗାଁ ଲୋକ ବୁଝିବାକୁ ଭୂତ ଧରିଛି, ତାକୁ ଗୁଣିଆକୁ ଡାକି ନେଇ ଆସିବେ, ତ ଗୁଣିଆ ଆସିକି ଛାଞ୍ଚୁଣୀ ବା ଲାଠି ଦେଇକି ଦୀପାହ ଦେବ ତାକୁ, ତ ମନ୍ତ୍ର ପଢିବ, ତ ଗୁଣିଆ ପଚାରେ ତୁଟିଏ, ତା ନାଁ ହଉଛି ବିଶାଖା, ସେ କହିବ ମୋ ନାଁ ହଉଛି ଲଳିତା, ଆଉ ଗୋଟେ ଲୋକର ନାଁ କହିବ ନା, ତୁ କୋଉଠି ଅଛୁ, ମୁଁ ବର ଗଛରେ ରହିଛି, ତେନ୍ତୁଳି ଗଛରେ ରହିଛି, ତା ନିଜର ପରିଚୟ ନ ଦେଇକି ଭୂତର ପରିଚୟ ଦେବ, ତା ନା ଭୂତ ଧରିଛୁ, ସେ ନିଜ ଢାଙ୍କ ପଡିଯାଇଛି ଭୂତ କହିବ, ଠିକ ସେଇଭଳି ପିଶାଚି ପାଇଲେ ଜଣେ ମତିଚ୍ଛନ୍ନ ହଏ, ଏ ଭୂତ ଧରିଲେ ଏମିତି ମୁଣ୍ଡ ପାଗଳ, ସେ ନିଜର ସ୍ୱରୂପ ବୁଝି ନ ପାରିକି ସେ ଭୂତର ପରିଚୟ ଦିଏ, ମାୟାଗ୍ରସ୍ତ ଜୀବେ ରହେ ସେ ଭାବ ଉଦୟ, ତେଣୁ ଆମେ ମାୟାଗ୍ରସ୍ତ ଜୀବ ଆମେ, ଆମ ସେ ଭାବ ଉଦୟ ହେଇଛି, ତାର ଫଳରେ ଆମେ କୃଷ୍ଣ ନିତ୍ୟ ଦାସ ଏଇ କଥା ଭୁଲେ, ମୁଁ ଯେ କୃଷ୍ଣଙ୍କର ନିତ୍ୟ ଦାସ ଏଇଟା ଆମେମାନେ ଭୁଲି ଯାଇଛୁ, ଭୁଲି ଯାଇକି ମାୟାର ନଫର ହୋଇ ଚିରଦିନ ବୁଲେ, ମାୟାର ଚାକର ହେଇଛି ଆମେ, ମୁଁ କୃଷ୍ଣ ଦାସ ଜାଣିନି, ମୁଁ କିଏ, ହଁ ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ମୁଁ ଶୂଦ୍ର, ମୁଁ ଓଡ଼ିଆ, ମୁଁ ଭାରତୀୟ, ମୁଁ ହିନ୍ଦୁ, ମୁଁ ମୁସଲିମ, ଆମେ ଏଇଭଳିଆ ପରିଚୟ ଦେଉଛେ ନା, ମୁଁ ଡାକ୍ତର, ମୁଁ ପ୍ରଫେସର, ଏଇ ପରିଚୟ ଗୁଡ଼ିକ ମୋର ପରିଚୟ ନୁହଁ, ଏଇଟା କାହାର ପରିଚୟ, ଏଇଟା ଏଇଟା ଭୂତର ପରିଚୟ, ଏଇଟା ମାୟା ପିଶାଚି ପରିଚୟ, ମାୟା ପିଶାଚି ଆମକୁ ସମସ୍ତଙ୍କୁ ଗ୍ରାସ କରେ, ସମସ୍ତଙ୍କ ଭୂତ ଧରିଛି, କୋଉ ଭୂତ ଧରିଛି, ମାୟା ପିଶାଚି ଭୂତ ଧରିଛି, ତାର ଫଳରେ ଆମେ କୃଷ୍ଣ ଦାସ ଭୁଲି ଯାଇକି ଏଇସବୁ କଥା କହୁଛୁ, ସେ ଦୁଃଖର ଉଦ୍ଭବ ସ୍ଥାନ। ସେଇ ଭାବରେ କାଲି ମୁଁ ଆଲୋଚନା କରିଥିଲି ପାଞ୍ଚଟା ଇନ୍ଦ୍ରିୟ, ଗୋଟିଏ ଗୋଟିଏ ଇନ୍ଦ୍ରିୟ ତୀବ୍ର ହେଇକି କେମିତି ତାର ଧ୍ୱଂସ କରୁଛି, ଆଖି ଗୋଟିଏ ଇନ୍ଦ୍ରିୟ, ଆଖି ଦ୍ୱାରା କାର ବିନାଶ ପ୍ରାପ୍ତ ହେଉଛି, କିଏ ମନେ ରଖିଛନ୍ତି, ନହେଲେ ଲେଖିବେ ବର୍ତ୍ତମାନ, ଆଖି ଦ୍ୱାରା କିଏ ବିନାଶ, ଆଖି ଦୃଷ୍ଟିଶକ୍ତି ତାର ବିନାଶ କରୁଛି, ଧ୍ୱଂସ କରୁଛି, କିଏ, ଆଉ ଗୋଟେ ହେଉଛି ସ୍ମୃତି ପ୍ରମାଣ, ଶ୍ରୁତିଶାସ୍ତ୍ର ପ୍ରମାଣ, ତ ଅନୁମାନ ପ୍ରମାଣ ଯେମିତିକା, ଯେ ଆମେ ଯଦି ବସିଛେ ତ ଆମେ କହିବା ଏ ଅମୁକ ମାତାଜୀ କଣ କରୁଛନ୍ତି, ମୁଁ ଟିକେ ବସିକି ଅନୁମାନ କରିପାରେ, ସେ ମାତାଜୀ ତ ଭିତରେ ରାନ୍ଧୁଥିବେ, ନା ନାଇଁ ସେ ସବ୍ଜି କାଟୁଥିବେ, ନା ନାଇଁ ସେ ଲୁଗା ପିନ୍ଧୁଥିବେ,
ତ ଅନୁମାନ କରିକି ଆମେ କେତେ ରକମର କଥା କହିପାରେ, ତ ଅନୁମାନରେ କୌଣସି ବିଷୟ ସମ୍ପର୍କରେ ଜାଣିବା ଏଇଟା ଠିକ ଜାଣିବା? ଅନୁମାନ ଭଗବାନ କେମିତି ହେଇଥିବେ, ମୁଁ ମନେ ହୁଏ ଭଗବାନ ଏମିତିକା ହେଇଥିବେ, ସେଗୁଡା ନା ମୋର ମନେ ହୁଏ ଭଗବାନ ଏମିତି ହେଇଥିବେ, ଏଇଟା ଠିକ ପନ୍ଥା? ଅନୁମାନ ପନ୍ଥା ଠିକ ନା ଠିକ ନୁହଁ? ତାପରେ ପ୍ରତ୍ୟକ୍ଷ, ଯାହା ଦେଖିବ ସେଟା ଠିକ ତାନା, ଯାହା ନ ଦେଖିବ ବେଞ୍ଜି ନାୟନେ ପରଚନ ଯିବ ଗୁରୁବଚନେ, ଆଖିରେ ଦେଖିଲେ ସେଟା ଠିକ, ଦେଖିଲେ ବି ଠିକ ନୁହଁ? ତ ଆମେ ଯାହା ଦେଖୁଛେ ସବୁ ଠିକ ଦେଖୁଛେ? ହଁ କି ନା ଜୋରରେ କହିଲେ ଶୋଇଲେ ହବନି ନା? କିମ୍ବା କୋଉମାନେ କୋଉମାନେ କହୁଛନ୍ତି ଯାହା ଦେଖୁଛ ଠିକ ଦେଖୁଛ ହାତ ତୁଳନ୍ତୁ? ଯାହା ଦେଖୁଛ ଠିକ ଦେଖୁଛ? ଚନ୍ଦ୍ର ରାତିରେ କେତେ ବଡ ଦେଖୁଛ ଆପଣ ମାନେ? ଚନ୍ଦ୍ର ଦେଖ କେତେ ବଡ? ଚନ୍ଦ୍ରଟା ପ୍ଲେଟ ଭଳିଆ। ଆମେ କହୁଛେ କି ଆଖିରେ ନ ଦେଖିବା ବିଶ୍ୱାସ ନ କରିବା, ତମେ ଆଖିରେ ଦେଖୁଛ ଚନ୍ଦ୍ର ଗୋଟିଏ ପ୍ଲେଟ ଭଳିଆ, ତା ଚନ୍ଦ୍ର ଗୋଟିଏ ପ୍ଲେଟ ଭଳିଆ, ସେ ବିରାଟ ବଡ, ଆଖିରେ ଯାହା ଦେଖୁଛ ତା କେମିତି ଠିକ ହେଲା? ସେଇଭଳିଆ ବହୁ ଜିନିଷ ଆମର ଆଖିରେ ଦେଖୁଛେ ଗୋଟିଏ, କିନ୍ତୁ ଆସଲ ତାର ସ୍ୱରୂପଟି ସମ୍ପୂର୍ଣ୍ଣ ଅଲଗା। ଆଖି ଦେଖିଲେ ଆଖିରେ ସବୁ ଦେଖିବେ? ଆଖି ଥିଲେ ସବୁ ଦେଖିପାରିବା? ସେଇଟା ଦେଖି ଆଖି ଦେଖିଲେ ଆଖି ଥିଲେ ସବୁ ଦେଖିପାରିବା? ହଁ କି ନା? ଯେ ପ୍ରତ୍ୟକ୍ଷ ପ୍ରମାଣ ଠିକ ନୁହଁ, ଯେ ଯାହା ନ ଦେଖିବ ବେନି ନୟନ ପରତନ ଯିବ ଗୁରୁ ବଚନ, ଏଇଟା ଠିକ ନୁହଁ, ଏ ସିଦ୍ଧାନ୍ତ ଠିକ ନୁହଁ। ତାପରେ କୁହାଯାଉଛି ଶ୍ରୁତି ପ୍ରମାଣ। ଶ୍ରୁତି ପ୍ରମାଣ ମାନେ କଣ? ଯେ ଶୁଣିକି ଆସିଥିଲେ, ଶୁଣିକି ମତେ କହିବେ, ଜଣେ ଯେ ଦେଖିଲେ ମାତାଜୀ ସବ୍ଜି କାଟୁଛନ୍ତି, ସିଏ ଆସିକି ମତେ କହିବେ, ଏଇଟା ଠିକ। ତ ଏଇ ତିନି ପ୍ରମାଣ, କୋଉ କୋଉ ପ୍ରମାଣ? ପ୍ରତ୍ୟକ୍ଷ ପ୍ରମାଣ, ତାପରେ ଅନୁମାନ ପ୍ରମାଣ, ତାପରେ ଶ୍ରୁତି ପ୍ରମାଣ। ଏଇ ତିନିଟା ପ୍ରମାଣ କୋଉ ପ୍ରମାଣ ଠିକ? କୋଉ ପ୍ରମାଣ ଠିକ? ଶ୍ରୁତି ପ୍ରମାଣ। ତ ଭଗବାନଙ୍କୁ ଜାଣିବା ପାଇଁ କି ଆମକୁ ଏଇ ଶ୍ରୁତି ଶାସ୍ତ୍ରର ପ୍ରମାଣ ନେବାକୁ ପଡିବ। ସେଟା କଣ ପୁଣି କେମିତିକା? ତା ଦୁଇଟା ପନ୍ଥା ରହିଛି ଭଗବାନଙ୍କୁ ଜାଣିବା ପାଇଁ, ଗୋଟେ ହଉଛି ଆରୋହ ପନ୍ଥା, ଆଉ ଗୋଟେ ହଉଛି ଅବରୋହ ପନ୍ଥା। ଆରୋହ ମାନେ କଣ ଜାଣନ୍ତି? ଆରୋହ ମାନେ ମାନେ ଉପରକୁ ଉଠିବା, ଆରୋହଣ କରିବା। ଅବରୋହ ମାନେ ତଳକୁ ଓହ୍ଲେଇବା। କୋଉଠି ଜଣେ ଯେ କୂଅରେ ପଡିଯାଇଛି, ସେ କୂଅରୁ ଉଦ୍ଧାର ପାଇବ, ତ ଦୁଇଟା ପନ୍ଥା ଅଛି। ଗୋଟେ ପନ୍ଥା ଅଛି କୂଅରେ ପଡିଯାଇଛି, ସିଏ ଖୁବ ବିକଳ ହେଇକି ଚଢି ଚଢିକି ଉଠିପାରେ। ଆଉ ଗୋଟେ ପନ୍ଥା ଅଛି ଜଣେକି ଉପରୁ ଦୌଡି ପକେଇବ, ସେ ଦୌଡିକି ଧରିକି ଯାଇପାରେ। କୋଉଟା ଭଲ ସୁବିଧା ଆମ ପାଇଁ? ଯଦି ଉପରକୁ ଜଣେ ଦୌଡି ପକେଇବେ, ସେଟା ବି ଅବରୋହ ପନ୍ଥା। ସେଇଥିପାଇଁ କି ଏଥର ଆମେମାନେ ବୁଝିପାରୁଛେ ଯେ ଆମକୁ ସବୁବେଳେ ଜ୍ଞାନ ଆହରଣ କରିବାକୁ ପଡିବ। କୋଉ ପନ୍ଥା ମାଧ୍ୟମରେ? ଆରୋହ ନା ଅବରୋହ? ନା ଅବରୋହ, ଉପରୁ ଯୋଉ ଦେଉଛି ମୋ ମନକୁ ମନ ମୁଁ ଗୋଟେ ପନ୍ଥା ତିଆରି କରିବି। ଯେମିତି ବର୍ତ୍ତମାନ ଆମ ସମାଜରେ ହେଉଛି ନା, ବହୁତ ନୂଆ ନୂଆ ମନ୍ତ୍ର ଲୋକ ତିଆରି କରୁଛନ୍ତି ନା, ନୂଆ ନୂଆ ଭଗବାନ ନୂଆ ନୂଆ ପଦ୍ଧତି ଉପାୟ ତିଆରି କରୁଛନ୍ତି, ଏଗୁଡ଼ିକ କୌଣସି ଯଥାର୍ଥ ନୁହଁ। ଯଥାର୍ଥ ଭଗବାନଙ୍କୁ ଜାଣିବାକୁ ହେଲେ, ଭଗବାନଙ୍କୁ ପାଇବାକୁ ହେଲେ ଆମକୁ ଶାସ୍ତ୍ର ପ୍ରମାଣ, ଏଇଟା ହେଉଛି ଅବରୋହ ପନ୍ଥା। ଗୁରୁ ପରମ୍ପରାରେ ଶୁଣି ଶୁଣିକି ଯେଉଁମାନେ ଆସିଛନ୍ତି ସିଏ ଆମକୁ କହିଲେ, ତାହେଲେ କହିବ ନା ଆମେ ଠିକ ଭାବେ ଭଗବାନଙ୍କୁ ଜାଣିପାରିବା। କିନ୍ତୁ ବର୍ତ୍ତମାନ ଆମ ସମାଜର ସମସ୍ୟା କଣ ନା, ଶାସ୍ତ୍ର ଭିତରେ କେହି ଭଗବାନଙ୍କୁ ଜାଣିବାକୁ ଚାହୁଁନାହାନ୍ତି। ମୋ ଗୁରୁ କହିଛି ଏଇଟା, ଆରେ ତମ ଗୁରୁ କୋଉଠି ପାଇଲେ? ମୋ ଗୁରୁ ବଡ ସିଦ୍ଧ ବାବା ନା? ମୋ ଗୁରୁ ଯଦି ତାଙ୍କ ଗୁରୁଠୁ ଶୁଣିଥିବେ, ତାଙ୍କ ଗୁରୁ ତାଙ୍କ ଗୁରୁଠୁ ଶୁଣିଥିବେ, ଏଇଗୁଡ଼ା କୃଷ୍ଣଙ୍କ ଠାରୁ ଜ୍ଞାନ ଆସୁଛି। ଶାସ୍ତ୍ର ଆମ ଗୁରୁ ରଚନା କରିପାରିବେନି। ଶାସ୍ତ୍ର କିଏ ରଚନା କରିପାରିବେ? କିଏ ଧର୍ମ କିଏ ପ୍ରଣୟନ କରିପାରନ୍ତି? ଧର୍ମ ସେ ସାକ୍ଷାତ ଭଗବତ ପ୍ରଣୀତମ। ସୃଷ୍ଟିର ପ୍ରାରମ୍ଭରେ ଭଗବାନ ସ୍ୱୟଂ ନାରାୟଣ ବ୍ରହ୍ମାଙ୍କୁ ଦେଲେ, ବ୍ରହ୍ମା ନାରଦକୁ ଦେଲେ, ନାରଦ ବ୍ୟାସକୁ ଦେଲେ। କିନ୍ତୁ ଗୁରୁ ପରମ୍ପରା କ୍ରମରେ ଆସୁଛି ନା ଜ୍ଞାନ? ଆଉ ନିଜ ନିଜ ଜ୍ଞାନ ଦେଇକି ଭଗବାନଙ୍କୁ ପାଇବାକୁ ଚେଷ୍ଟା କରିବା? ନିଜ ନିଜ ଲୋକମାନେ ମନେ କରୁଛନ୍ତି ମୁଁ ଯୋଗ ସିଦ୍ଧି ପାଇଛି, ବର୍ତ୍ତମାନ ଗୁରୁଦେବ ହେଲି, ଆଉ ଯୋଗରେ ଭଲ ସିଦ୍ଧି ପାଇଲେ ମୁଁ ବର୍ତ୍ତମାନ ଭଗବାନ ହେଇଗଲି, ମୁଁ ବର୍ତ୍ତମାନ ନିଜ ଶାସ୍ତ୍ର ପ୍ରଣୟନ କରିବି, ନା ତା ହବନି। ସେଇ ଶାସ୍ତ୍ର ଅଧ୍ୟୟନ କଲେ ଆମର ଭଗବାନଙ୍କୁ ପାଇବାନି। ଆମର ମୂଳ ଶାସ୍ତ୍ର କ'ଣ, ହିନ୍ଦୁମାନଙ୍କର ମୂଳ ଶାସ୍ତ୍ର କ'ଣ, ଗୀତା କୋଉଠୁ ଆସିଛି, ଭଗବାନଙ୍କ ମୁଖ ନିଶ୍ଚିତ ବାଣୀ। ଗୀତାକୁ କେହି ଜଣେ ମୁନି ଋଷି ଗୀତା କହିନାହାନ୍ତି। ସେଇ ଜଗତର ପ୍ରଥମ ଜ୍ଞାନ ଯେ ଭଗବାନ ଦେଇଛନ୍ତି ସେ ଗ୍ରନ୍ଥର ନାଁ କ'ଣ, ପ୍ରଥମ ଜ୍ଞାନ ଦେଲେ ଭଗବାନ। ସେ ଜଗତ ସୃଷ୍ଟି ଯେତେବେଳେ ହେଲା ପ୍ରଥମ ଜ୍ଞାନ ଦିଆହେଲା, ସେ ଜ୍ଞାନଟି କ'ଣ ଜାଣନ୍ତି, ସେ ଶାସ୍ତ୍ର କ'ଣ, ସେଠି ବେଦ। ଏ ବେଦ ଜ୍ଞାନ ନାରାୟଣ ବ୍ରହ୍ମାଙ୍କୁ ଦେଲେ, ବୁଝିପାରିଲେ। ସେତେବେଳେ ବେଦ ଗୋଟିଏ ବେଦ ଥିଲା, ଏବେ କେତେଟା ବେଦ ଅଛି, ଚାରିଟା ବେଦ ହେଲା। ସେତେବେଳେ କେବଳ ଅଥର୍ବ ବେଦ ଗୋଟିଏ ଥିଲା, ଏବେ ଚାରିଟା ବେଦ ହେଲା, ସାମ ଯଜୁ ରୁକ୍ ଅଥର୍ବ, ଚାରିଟା ବେଦ ହେଲା। ଆଜିଠୁ 5000 ବର୍ଷ ପୂର୍ବରେ ଏଇ ବେଦ ଲେଖା ନଥିଲା, ଲୋକମାନେ ଶୁଣି ଶୁଣିକି ମନେ ରଖୁଥିଲେ। ସେଥିପାଇଁ ବେଦର ଆଉ ଗୋଟିଏ ନାଁ ହେଉଛି ଶ୍ରୁତି, ଶ୍ରୁତି ମାନେ ବି ଶୁଣି ଶୁଣିକି ମନେ ରଖିବେ, ସେଟା ସ୍ମରଣ ଶକ୍ତି କେତେ ପ୍ରଖର ଥିଲା ଶୁଣିକି ମନେ ରଖିପାରୁଥିଲେ। ବେଦର ଆଉ ଗୋଟିଏ ନାଁ କ'ଣ, ଶ୍ରୁତି, କାହିଁକି ଶୁଣି ଶୁଣିକି ମନେ ରଖିବେ। ତ ଆଜିଠୁ 5000 ବର୍ଷ ପୂର୍ବରେ ବ୍ୟାସଦେବ ତ୍ରିକାଳଜ୍ଞ ଋଷି ଭଗବାନଙ୍କର ଅବତାର, ସେ ବୁଝିପାରିଲେ କଳିଯୁଗର ମଣିଷ ଅବସ୍ଥା ଭଲ ନୁହଁ, ସ୍ମରଣ ଶକ୍ତି ଖୁବ କମ୍, କଳିଯୁଗ ଲୋକମାନେ ବୁଝିପାରିବେନି ଠିକ ଭାବେ, ସେବି ଲୋକଙ୍କ ପାଇଁ ବୁଝିବାକୁ କଠିନ। ସେ ବେଦାନ୍ତ ଲେଖିଲେ, ସେବି ଲୋକମାନଙ୍କ ପାଇଁ ବୁଝିବାକୁ କଠିନ। ସେ ପୁରାଣ ଲେଖିଲେ, ଏଇଗୁଡ଼ା ସବୁ ଲିଖିତ ଭାବେ ଲେଖିଲେ, ବେଦ ବେଦାନ୍ତ ଉପନିଷଦ ପୁରାଣ ଏସବୁ ଲେଖିଲେ। କିଏ ଲେଖିଲେ ଏଗୁଡ଼ିକ ସବୁ, ବ୍ୟାସଦେବ। ଆମର ଯେତେ ବୈଦିକ ଗ୍ରନ୍ଥ ଏ ସମସ୍ତ ଗ୍ରନ୍ଥ ବ୍ୟାସଦେବ ହିଁ ଲେଖିଛନ୍ତି। ଭଗବତ ଗୀତା କିଏ ଲେଖିଛି, ସେ ବି ବ୍ୟାସଦେବ ଲେଖିଛନ୍ତି। ଭଗବତ ଗୀତା କିଏ କହିଲା, କୃଷ୍ଣ କହିଲେ, କାହାକୁ, ଅର୍ଜୁନଙ୍କୁ କହିଲେ। ଆଉ ବ୍ୟାସଦେବଙ୍କ କୃପାରୁ ଧୃତରାଷ୍ଟ୍ର ଘରେ ବସିଛନ୍ତି, ତାଙ୍କର ମନ୍ତ୍ରୀ କିଏ, ସଞ୍ଜୟ। ସେ ବ୍ୟାସଙ୍କ କୃପାରୁ ସେ ଦେଖିପାରିଲେ, ବସିକି ଘରେ ବସିକି ଦେଖିପାରୁଛନ୍ତି, ଦେଖିକି ସେ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି। ଆର ପରବର୍ତ୍ତୀ ସମୟରେ ବ୍ୟାସଦେବ କ'ଣ କଲେ, ଏସବୁ ଲେଖିଲେ। ସେଇ ଭାବେ ଆମମାନେ ସେ ଶାସ୍ତ୍ର ପାଉଛୁ, ଗୀତା ଭାଗବତ ଉପନିଷଦ ବେଦାନ୍ତ ପଞ୍ଚରାତ୍ର ନାରଦ ପଞ୍ଚରାତ୍ର ଭକ୍ତିସୂତ୍ର, ଏହିସବୁ ଗ୍ରନ୍ଥ ଅଧ୍ୟୟନ କଲେ ଉନ୍ନତ ତତ୍ତ୍ୱ ଆମମାନେ ବୁଝିପାରିବା। ଏ ଛୋଟ ଭାଇ ମାଳିକା ଇଏ ସିଏ ଚୁକିଟାକି ପଢ଼ିବା, ଏଥିରେ କିଛି ବୁଝି ହେବନି, ଉନ୍ନତ ତତ୍ତ୍ୱ ସମ୍ବଳିତ ଗ୍ରନ୍ଥ ପଡ଼ିବ। ତ ଏଠି ସେଇ ସମୟରେ ଆଉ ଗୋଟେ କଥା ବର୍ଣ୍ଣନା କରିବି, ଆମର ପୁରାଣ ରହିଛି, କେତେଟା ପୁରାଣ ଅଛି, ଅଷ୍ଟାଦଶ ପୁରାଣ ରହିଛି। ତ ବିଭିନ୍ନ ପୁରାଣରେ ବିଭିନ୍ନ କଥା ବର୍ଣ୍ଣନା କରାହେଇଛି, କୋଉଠି କହିଛି ବିଷ୍ଣୁ ଭଗବାନ, ଶିବ ଭଗବାନ, ବ୍ରହ୍ମା ଭଗବାନ, କାଳୀ ଭଗବାନ, ଦୁର୍ଗା ଭଗବାନ, ନା ବିଭିନ୍ନ ଗ୍ରନ୍ଥରେ ବିଭିନ୍ନ କଥା କୁହାଯାଇଛି। ସେଟା ଆମର ହିନ୍ଦୁ ଲୋକମାନେ ଟିକେ ବିଚଳିତ ହେଇଯାଉଛନ୍ତି, ଆରେ କୋଉଟା ଠିକ, ଇଏ ଭଗବାନ ନା ସେ ଭଗବାନ ନା ସେ ଭଗବାନ, କୋଉଠି କୁହାଯାଉଛି ମାଛ ମାଂସ ଖାଅ, ବଳି ପକାଅ, କୋଉଠି କହୁଛି ନା ମାଛ ମାଂସ ଖାଅନି। ପ୍ରକୃତି ଚିରମାଣ ଏ ଗୁଣ ଏ କର୍ମ ଏ ସର୍ବଶଃ, ଏ ଜଗତରେ ଯାହା ଯାହା କାମ ହଉଛି ଆମେ କହୁଛୁ ଅହଙ୍କାର ବିମୁଢାତ୍ମା କର୍ତ୍ତା ହଁ, ଏତେ ମାନେ ମୁଁ କରିବି, ବାସ୍ତବରେ ମୁଁ କିଛି କରୁନି, ଆମର କିଛି କ୍ଷମତା ନାହିଁ କରିବାର, ଆମକୁ ସବୁବେଳେ ଏଇ ଗୁଣ ପ୍ରରୋଚିତ କରୁଛି। ଯେଉଁମାନେ ସତ୍ୟଗୁଣର ଲୋକ ସେମାନେ ଶାନ୍ତ ଧୀର, ଶାଗ ସବ୍ଜି ଖାଇବେ, କ୍ଷୀର ଖାଇବେ, ପଶୁ ହତ୍ୟା କରି ଭଲ ଲାଗିବନି ତାକୁ, ସେ ସତ୍ୟଗୁଣର ଲୋକ ନମ୍ର ଭାବେ କଥାବାର୍ତ୍ତା କରିବେ, ରାଗିଯିବେନି ଖୁବ ଜୋରରେ। ଆଉ ଜଣେ ରଜଗୁଣର ଲୋକ ମଦ ଖାଇବେ, ମାଂସ ଖାଇବେ, ଛୁଟାଛୁଟି କରିବେ, କର୍ମ ତତ୍ପରତାର ହେବ, ରଜଗୁଣର ଲୋକ ସେମାନେ ତାକୁ ମାରିବେ ତାକୁ ମାରିବେ, ଏ ସବୁ ରଜଗୁଣ ଲୋକଙ୍କର କାମ। ଆଉ ତମ ଗୁଣ ତାହା ମଧ୍ୟରେ ବେଶି ଥିବ, ସେ କ'ଣ କରିବେ, ଖୁବ ଅଳସୁଆ, କାମ କରିବାକୁ ଚାହିଁବେନି, ବେଶି ଶୋଇବେ, ପଖାଳ ଭାତ ଆମ୍ବିଳ ପଖାଳ ଭାତ ସୁଖ ଭଜା ଖାଇବେ, ଆର ମୁହଁରୁ ଲାଳ ଗଡ଼େଇବେ, ଏସବୁ ତମ ଗୁଣ ଲୋକଙ୍କର କାମ, ବୁଝିପାରିଲେ। ଏଇ ଯୋଉ କାଇଁ କହୁଛି ମୋର ଉତ୍ତର କହିଲି, ଭିନ୍ନ ଭିନ୍ନ ଜୀବର ଉପରେ ଭିନ୍ନ ଭିନ୍ନ ଗୁଣର ମାତ୍ରା, ଯାହା ଯୋଉ ସପ୍ତଗୁଣର ମାତ୍ରା ବେଶୀ ପ୍ରଭାବ, ସେ ସପ୍ତଗୁଣ ସ୍ୱଭାବ ପ୍ରକାଶିତ ହଉଛି। ହଁ, ଭଗବାନ ଏଇ ତିନିଟା ଗୁଣ, ଭଗବାନଙ୍କର ବହିରଙ୍ଗ ଶକ୍ତିର ପ୍ରଭାବ, ଏଇ ତିନିଟା ଗୁଣ ଠିକ ଅଛି। ତ ଜୀବର ବାସନା ଅନୁସାରେ ତାର ଯେମିତି ବାସନା କାମନା ବାସନା କାମନା ବାସନା ଅନୁସାରେ ସେ ସେଇଭଳିଆ ଗୁଣ ତା ଉପରେ କାମ କରିବ। ଆଉ ଯୋଉଭଳିଆ କାମନା ବାସନା ହବ ସେଇଭଳିଆ ଗୁଣ କାମ କରିବ, ଗୁଣ ଅନୁସାରେ ତାର ସ୍ୱଭାବ ସେଇଭଳିଆ ହବ। ତ ଏଇ ପ୍ରକାର କଣ ହଉଛି, ମୂଳ କାରଣ ହଉଛି କଣ, ଏଇ ଗୁଣର ପ୍ରଭାବ ଆମ ଉପରେ କାହିଁ ପଡିଲା, କାହିଁ ପଡିଲା ପ୍ରଥମରୁ, ତେବେଠୁ ଏଇ ଗୁଣ ଉପରେ ଆମେ ପ୍ରଭାବିତ ହେଲେ। ଯେତେବେଳେ ଭଗବାନଙ୍କୁ ଭୁଲିକି ଜଗତକୁ ଆସିଲେ ଏ ଗୁଣର ପ୍ରଭାବ ଆରମ୍ଭ ହେଲା, କାହିଁକିନା ଭଗବାନଙ୍କ ପାଖରେ ଥିଲେ ଭଗବାନଙ୍କ ଜଗତରେ ଗୁଣର ପ୍ରଭାବ ନାହିଁ। ବୈକୁଣ୍ଠରେ ରଜଗୁଣ ସତଗୁଣ ତମଗୁଣ ନାହିଁ, ବୁଝିପାରିଲେ, ସେଠି ଭଗବତ ପ୍ରୀତିବିଧା ନାହିଁ ସବୁ। ଆଉ ଯେତେବେଳେ ଭଗବତ ପ୍ରୀତିବିଧାନକୁ ପରିତ୍ୟାଗ କରିକି ମୋ ଇନ୍ଦ୍ରିୟ ତୃପ୍ତି ମୋର ସବୁ ହବ, ସେତେବେଳେ ଗୁଣର ପ୍ରଭାବ ଆରମ୍ଭ ହବ, ବୁଝିପାରିଲେ। ଆଉ ଯାହାର ମଧ୍ୟରେ ଇନ୍ଦ୍ରିୟ ତୃପ୍ତିର ବାସନା ଯେତେ ତୀବ୍ର, ତାର ମଧ୍ୟରେ ସେଇ ସେଇ ଗୁଣ ସେଇଭଳିଆ ହବ। ଏଇ ଇନ୍ଦ୍ରତୃପ୍ତର ବାସନାରେ, ଇନ୍ଦ୍ରତୃପ୍ତର ବାସନା କାହିଁକି ହୁଏ, କୃଷ୍ଣ ବିସ୍ମୃତିରୁ, କୃଷ୍ଣ ବିସ୍ମୃତି ହେଲେ ଇନ୍ଦ୍ରତୃପ୍ତର ବାସନା ତୀବ୍ର ହବ। ଆର ଇନ୍ଦ୍ରତୃପ୍ତି କରିବା ପାଇଁକି ଲୋକମାନେ ରଜଗୁଣରେ ଘର କରିବି, ବାଡ଼ି କରିବି, ବାହା ହେବି, ଇଏ କରିବି, ସେ କହିବି ଧନ ସମ୍ପଦ ଯୋଗନ। ସତଗୁଣ ଲୋକମାନେ ସେମାନେ ବି ଇନ୍ଦ୍ରତୃପ୍ତି କରିବେ, ଧୀର ଶାନ୍ତ ଭାବେ ସ୍ନିଗ୍ଧ ଭାବରେ ଇନ୍ଦ୍ରତୃପ୍ତି କରିବେ। ଏଇଟା କିଏ କରୁଛନ୍ତି, ଏଇଟା ଭଗବାନ କରୁଛନ୍ତି, ଭଗବାନ କରୁଛନ୍ତି। ଭଗବାନଙ୍କର ଦୁଇଟା ଶକ୍ତି ଅଛି, ବୁଝିପାରିଲେ, ଗୋଟେ ଯୋଗମାୟା ଶକ୍ତି, ଗୋଟେ ମହାମାୟା ଶକ୍ତି। ଯୋଉମାନେ ଭଗବାନଙ୍କର ଅନୁଗତ ହେବେ, ତାଙ୍କର ଭକ୍ତ ହେବେ, ତାଙ୍କୁ ଭଗବାନ ଯୋଗମାୟା ଦ୍ୱାରା ନିୟନ୍ତ୍ରିତ କରିବେ। ସେମାନେ ଭଗବାନଙ୍କ ପରେ ଗୋଲକ ବୃନ୍ଦାବନ ବୈକୁଣ୍ଠରେ ରହିବେ, ଭଗବାନଙ୍କ ଶରଣାଗତ ହେଇକି ରହିବେ। କିନ୍ତୁ ଯେତେବେଳେ ଜୀବ ଇଚ୍ଛା କରିବ ମୁଁ ଭଗବାନଙ୍କୁ ପୃଥକ ହେଇକି ଭୋଗ କରିବି, ସେତେବେଳେ ସେ ଜୀବ ଜଡ ଜଗତକୁ ଆସିବ, ଆସିକି ଭଗବାନଙ୍କର ମହାମାୟା ଶକ୍ତି ଦ୍ୱାରା ପରିଚାଳିତ ହବ। ସବୁ ଭଗବାନଙ୍କ ଦ୍ୱାରା ପରିଚାଳିତ ହଉଛି, କିନ୍ତୁ ଭଗବାନଙ୍କର ଭକ୍ତ ହେଲେ ଯୋଗମାୟା ଦ୍ୱାରା ପରିଚାଳିତ ହବ, ଭଗବତ ବହିର୍ମୁଖ ହେଲେ ମହାମାୟା ଦ୍ୱାରା ପରିଚାଳିତ ହବ। ଠିକ ଯେଭଳିଆ ଯେ ଆମେ ଓଡ଼ିଶା ସରକାରଙ୍କ ଅଣ୍ଡରରେ ଆମେ ରହିଛେ, ତ ଓଡ଼ିଶା ସରକାର ଆମକୁ ଦେଖୁଛନ୍ତି ନା, କିନ୍ତୁ ଆମେ ଯଦି ଓଡ଼ିଶା ସରକାରଙ୍କ ବିରୁଦ୍ଧ ଆଚରଣ କରିବା ତାହେଲେ ସରକାର ଆମକୁ କଣ କରିବେ, କୋଉଠିକି ପଠେଇବେ, ମାମୁଁ ଘରକୁ ପଠେଇବେ ନା, ମାମୁଁ ଘର ମାନେ ଜାଣିଛ ତ କୋଉଠି, ଜେଲଖାନାକୁ ପଠେଇବେ। ତ ଜେଲଖାନାଟା କାହା ଅଣ୍ଡରରେ ଅଛି, ସରକାରଙ୍କ ଅଣ୍ଡରରେ। ହଁ, ଆମେ କାହା ଅଣ୍ଡରରେ ଅଛୁ, ସରକାର ଅଣ୍ଡରରେ। ଆମେ ମୁକ୍ତ ନାଗରିକ, ଆମେ ବି ସରକାର ଦେଖୁଛନ୍ତି, ଯେଉଁମାନେ ଜେଲଖାନାରେ ଅଛନ୍ତି ସେମାନଙ୍କୁ ବି ସରକାର ଦେଖୁଛନ୍ତି, ଦୁଇ ଜଣଙ୍କୁ ସରକାର ବି ଦେଖୁଛନ୍ତି। କିନ୍ତୁ ଆମେ ଯେଉଁମାନେ ମୁକ୍ତ ଆଉ ଯେଉଁମାନେ ଜେଲଖାନା ସମାନ ନୁହଁ, ଆମେ ଏଥିପାଇଁ ସେମାନେ ଜେଲଖାନାରେ କାହିଁକି, କଣ ପାଇଁକି, ସରକାରଙ୍କ ଦୋଷରୁ ନା ତାଙ୍କ ଦୋଷରୁ, ତାଙ୍କ ଦୋଷରୁ, ଭଗବାନଙ୍କ ଦୋଷରୁ ନୁହଁ ଆମେ ଏଠି। ହଁ, ବୁଝିପାରିଲେ, ଭଗବାନ ଦୋଷରୁ, ଭଗବାନ କହୁଛନ୍ତି ତୁ ମୋ କଥା ଶୁଣେ, ମୋର ଶରଣାଗତ ହେଇକି ରହ, ମୋର ଯୋଗମାୟା ତତେ ସବୁ ଦେଖିବ। ଯଦି ସରକାର କହୁଛନ୍ତି ନା ଭଲ ଲୋକ ହୁଅ, ଚୋରି କରନି, ସରକାର କହୁଛନ୍ତି, ତାହେଲେ ତମେ ସୁସ୍ଥ ନାଗରିକ ହୁଅ। କିନ୍ତୁ ତା ଭିତରେ କିଛି କିଛି ଲୋକ ବାହାରିବେ, ଆମେ ଜୁଆ ଚୋରି କରିବା, ବଦମାସ କରିବା, ଡକାୟତ କରିବା, ଲୋକଙ୍କୁ ମାରିବା, ମାରି ପିଟି ଖାଇ ପକାଇବା, ବାବା ଯାହା ସେଠି ସରକାରଙ୍କ କଥା ଆମେ ଶୁଣିବାନି, ଯାହା ତ ଆମେ ସେ ଆମେ ସମସ୍ତେ କଏଦୀ। କଏଦୀ ମାନେ କଣ, କଏଦୀ ଶବ୍ଦ ଅଛି ଓଡ଼ିଆରେ, କଏଦୀ ମାନେ ଜେଲର, ଜେଲ ଭିତରେ ରହିଛେ। ସେଥିପାଇଁ ସଂସାର କାରାଗାର ଶବ୍ଦ ଶୁଣିଛନ୍ତି, ଏଇ ଯୋଉଠି ରହିଛି ଏଠି ସଂସାର କାରାଗାର କୁହାଯାଉଛି, କାରାଗାର ମାନେ ଜେଲଖାନା, ଏଠି ସଂସାର କାରାଗାର ଯୋଉଠି ଆମେ ରହିଛେ ଭବ ସମୁଦ୍ର, ଆମେ ଭବ ସମୁଦ୍ରରେ ବୁଡ଼ିଛୁ, ସଂସାର କାରାଗାରରେ ରହିଛେ, ଭବ କୂଅର ମଧ୍ୟ ପଡ଼ିଯାଇଛି, ଭବ କୂପ କୁହାଯାଉଛି। କାରାଗାର ମାନେ ଜେଲଖାନା, ତେନା ଜେଲଖାନାରେ ତିନି ପ୍ରକାରର କଏଦୀ ବା ବନ୍ଦୀ ରୁହନ୍ତି, ଜାଣିଛ ଆପଣ, ତିନି ପ୍ରକାରର ବନ୍ଦୀ ରୁହନ୍ତି, ଏ କ୍ଲାସ, ବି କ୍ଲାସ ଆଉ ସି କ୍ଲାସ, ତିନି ପ୍ରକାର ବନ୍ଦୀ ରୁହନ୍ତି। ଜଣେ ସି କ୍ଲାସ ବନ୍ଦୀ ଏକଦମ କ୍ରିମିନାଲ, ଯେଉଁମାନେ ସି କ୍ଲାସ ବନ୍ଦୀ, ତାଙ୍କୁ ଗୋଟେ ଛୋଟ ସେଲ୍ରେ ତିନି ଫୁଟ ବାଇ ତିନି ଫୁଟ ଘରେ ରହିବେ ସେମାନେ। ହଁ, ଭଲ ଖାଇବାକୁ ଦେବେନି, ଆଉ ଘଣା ପେଲେଇବେ, ତାଙ୍କୁ ଘଣା ପେଲେଇବେ, ଝୋଟ କଟେଇବେ, ଖୁବ କଠୋର ପରିଶ୍ରମ ସି କ୍ଲାସ କହିଲି ତାଙ୍କୁ। ଆଉ ବି କ୍ଲାସ କହିଛି କ'ଣ ମାନେ, ବି କ୍ଲାସ କହିଦେଉଛନ୍ତି ଯେଉଁମାନେ ତାଙ୍କୁ ଟିକେ ଭଲ, ତାଙ୍କୁ ଭଲ କ୍ଲରିକାଲ କାମ ଦେବେ, ଲେଖାପଢା କାମ ଦେବେ, ଟିକେ ଭଲ ଖାଇବାକୁ ଦେବେ, ଟିକେ ଭଲ ଘର ରହିବାକୁ ଦେବେ, ବି କ୍ଲାସ କହିବି। ଆଉ ଯୋଉମାନେ ଏ କ୍ଲାସ କହିବି ରାଜବନ୍ଦୀ, ତାଙ୍କର ସୁନ୍ଦର ଘର ଥିବ, ଟେଲିଭିଜନ ଥିବ, ସୋଫା ଥିବ, ରେଡିଓ ନ୍ୟୁଜ ପେପର ପଢିବେ, ଡାକ୍ତର ହେଲ୍ଥ ଚେକଅପ୍ କରିବେ, ଏ କ୍ଲାସ କହିବି। ତ ଏ କ୍ଲାସ, ବି କ୍ଲାସ, ସି କ୍ଲାସ, ତିନି ପ୍ରକାର କହିବି। ତୁ କୋଉ ପ୍ରକାର କହିବି ଭଲ, ଏ ନା ବି ନା ସି? ଏ କ୍ଲାସ। ଏଇଟା ଆମର ସମସ୍ୟା, ଆମର ଏଇଟା ମୂର୍ଖ। ଆମେ ସମସ୍ତେ ଏ କ୍ଲାସ କହିଦେବା ପାଇଁ ଚେଷ୍ଟା କରୁଛେ ଜଗତରେ, କେହି ବୁଝିଲେ କେବେ ଜେଲ ଖାନା। ତୁମେ ବି ହ, ସି ହ, ବା ଏ ହ, ତୁମେ କ୍ରିମିନାଲ। ଆମେ ପଛ ଟିକେ ପୁଣ୍ୟ କରିବା, ଟିକେ ଭଲ କାମ କରିବା, ଟିକେ ସ୍ୱର୍ଗକୁ ଯିବା, ଏ ସ୍ୱର୍ଗକୁ ଯିବା, ଭଲ କାମ କରିବା, ପୁଣ୍ୟ କାମ କରି ଭଲରେ ରହିବା, ସୁଖରେ ରହିବା, ଶାନ୍ତିରେ ରହିବା, ଏ ସବୁ ଏ କ୍ଲାସ ପ୍ରିଜନର। ଆମ ଜଗତରେ ଏଇଟା ଚାଲିଛି, ଧର୍ମ ବୋଲି ଲୋକ ଏଇଟା ମନେ କରନ୍ତି, ପୁଣ୍ୟ କର, ଧର୍ମ କର। କେହି ଭଗବତ ଭକ୍ତ ହେଇକି ଏଇ ଜେଲଖାନାରୁ ବାହାରକୁ ଯିବେ ସେ ଚିନ୍ତା କାହାରି ନାହିଁ। ଆମେ ସବୁ ଏ କ୍ଲାସ ପ୍ରିଜନର, କି ମହିମା ଆମର ଦେଖ, ଆମେ ଏ କ୍ଲାସ ପ୍ରିଜନର। ଭଲ ଖାଇବା ପିଇବା ରହିବା, ସୁନ୍ଦରୀ ସ୍ତ୍ରୀ, ବ୍ୟାଙ୍କ ବାଲାନ୍ସ ସବୁ ଚାଲିଛି ଆମର। ଆଉ ସ୍ୱର୍ଗକୁ ଯିବା, ଭୋଗ କରିବା, ଦେଖନ୍ତୁ କି ମୂର୍ଖା ଭିତରେ ଆମେ ପଡ଼ିଛେ। ସେଇଭଳିଆ ଏଇ ଜେଲଖାନା ବାହାରକୁ ଯିବାକୁ ପଡିବ। ଆମେ ଭବ କୂପରେ ମଧ୍ୟ ପଡ଼ିଛେ, କୁଆରେ ମଧ୍ୟ ପଡ଼ିଛେ। ଗୋଟେ ଲୋକ ଗୋଟେ ଜଙ୍ଗଲର ଭିତରେ ଯାଉଥିଲା, ଜଙ୍ଗଲରେ ଯାଉ ଯାଉ ଜଙ୍ଗଲ ଭିତରେ ଅନେକ କୁଆ ଥାଏ, ପୁରୁଣା ପୁରୁଣା କୂଅ ଥିବ, ତୃଣ ଆଚ୍ଛାଦିତ କୂଅ। ସେ ନ ଦେଖିପାରିକି ସେ କୂଅ ଭିତରୁ ଢାପ କରି ପଡ଼ିଯାଇଛି। ସେ ପଡ଼ିଗଲା, ସେ ଯୋଉ ବିକଳ ହେଇଛି, ବିକଳିଆ କଣ କରିଛି ନା, ମଝିରେ କୂଅ ମଝିରେ ଘାସ ଥିଲା ଭରିକି ସେ ଝୁଲିକି ରହିଛି, ଘାସକୁ ଝୁଲିକି ରହିଛି। ତ ସେ ଲୋକଟା ମନେ କରୁଛି, ଆହା ମୁଁ ବଞ୍ଚିଗଲି, ସେ କୂଅ ଭିତରେ ପଡ଼ିଥାନ୍ତି ମୋ ପ୍ରାଣ ଯାଇଥାନ୍ତି ରେ ବାବା। ତ କିଛି ଝୁଲିବା ପରେ ସେ ଚିନ୍ତା କରୁଛି, ତାହେଲେ ବର୍ତ୍ତମାନ ବାହାରକୁ ଯିବା ଦରକାର। ସେ ଉପରକୁ ଅନଉଛି, ସେ ଉପରେ ଉପରକୁ ଅନେଇଛି, ଦେଖୁଛି ବିରାଟ ବାଘ ସେଟା ହାଁ କରି ବୋଇଛି। ବାଘ ଦେଖିଛି ଲୋକ ପଡ଼ିଗଲା, ତ ସେ ହାଁ କରି ବୋଇଛି ଖାଇବ ତାକୁ। ତ ଲୋକ ମନେ କରୁଛି, ଆରେ ବାବା ଉପରେ ଯିବା ତ ବିପଦ, ବାଘ ଅଛି ତ କଣ କରିବା। ତାପରେ ତଳେ ଯାଇକି ଲୁଚିକି ରହିଥାଏ, ବାଘ ପଳେଇଗଲେ ତାପରେ ବାହାରିବି, ତଳକୁ ଅନେଇଛି। ତ ବିରାଟ ଅଜଗର ସାପ ସେଠି ହାଁ କରି ବୋଇଛି, ତ କଣ କରିବ। ଉପରକୁ ଗଲେ ବାଘ ଖାଇବ, ତଳୁ ଗଲେ ସାପ ଖାଇବ, କିଛି ଉପାୟ ନାହିଁ। ଠିକ ଅଛି, ମୁଁ ଦୌଡ଼ିକି ଧରିକି ଝୁଲିଥାଏ, ଉପରକୁ ଯିବିନି କି ତଳକୁ ଯିବିନି। ତ ଦୌଡ଼ିକି ଧରିକି ଝୁଲିଛି, ତା କିଛି ସମୟ ପରେ ଦେଖୁଛି ସେ ଦୌଡ଼ିର ଦୁଇପଟେ ଦୁଇଟା ମୂଷା, ଦୁଇଟା ମୂଷା ବସିଛନ୍ତି, ଗୋଟେ କଳା ମୂଷା, ଗୋଟେ ଧଳା ମୂଷା ବସିକି ସେ ଦୌଡ଼ିକରି ଟୁକ୍ 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 ଟୁକ୍ରେ କାଟୁଛନ୍ତି। ଦେଖନ୍ତୁ କି ଅବସ୍ଥା, ଉପରେ ଗଲେ ବାଘ, ତଳେ ଗଲେ ସାପ, ଆଉ ଦୌଡ଼ି ଦୌଡ଼ି ଝୁଲୁଥିଲା ତାକୁ ମୂଷା କାମୁଡ଼ିଲେନି। ଦୌଡ଼ି ଆସ୍ତେ 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 ସରୁ ହେଇଯାଉଛି, ସେଥିରେ ପୁରା ସରୁ ହେଇଯିବ, କଣ ହବ ଅବସ୍ଥା, ଢପ୍ କରିଯାଇକି ଅଜଗରେ ମୁହଁରେ ପଡିବ। ଏ ହେଉଛି ଲୋକର ଅବସ୍ଥା। ଆମମାନଙ୍କ ସମସ୍ତଙ୍କ ଅବସ୍ଥା ଠିକ ଏଇଭଳିଆ, ଆମେମାନେ ସମସ୍ତେ ଭବ କୂପରେ ମଧ୍ୟ ପଡ଼ିଛେ, ଭବ କୂପରେ ମଧ୍ୟ ପଡ଼ିକି ଆମେ ଦୌଡ଼ିକି ଧରିକି ଝୁଲିଛେ। ସେ ଦୌଡ଼ିଛେ କଣ ନା, ଆୟୁ, ଆୟୁ ରୂପକ ଦୌଡ଼ିକି ଧରିକି ଝୁଲିଛେ। ଏଇ ଆୟୁ ରୂପକ ଦୌଡ଼ିକି ଦୁଇଟି ମୂଷା କାଟୁଛନ୍ତି, ସେ ଦୁଇଟି ମୂଷା ଧଳା ମୂଷା ଆଉ କଳା ମୂଷା, ପ୍ରତିଦିନ ଆଉ ପ୍ରତି ରାତି, ପ୍ରତିଦିନ ଆଉ ପ୍ରତି ରାତି ଅତିବାହିତ ହେଉଛି। ମାନେ କଣ, ଆମର ଆୟୁ ଆହୁରି କ୍ଷୀଣ ହେଉଛି, ଆୟୁ କ୍ଷୀଣ ହେଉଛି। ସମୟ ଆସିଲେ କଣ ହବ, ଧପ ଯାଇକି ମୃତ୍ୟୁ ରୂପକ ଅଜଗର ସାପ ମୁହଁରେ ଆମମାନେ ସବୁ ପଡିବ। ଏଇ ହେଉଛି ଆମର ଅବସ୍ଥା, ଭବ କୂପରେ ପଡ଼ିଛେ। ତ ଆମମାନେ ଏମିତି ଅବସ୍ଥାରେ ରହିଛେ, ଯେମିତି ଲୋକଟି କୂଅରେ ମଧ୍ୟ ପଡ଼ିଯାଇଥିଲା, ଉପରେ ଗଲେ ବାଘ, ତଳେ ଗଲେ ସାପ, ଯୋଉ ଦୌଡ଼ିକି ଧରିଛି ସେ କ୍ଷୀଣ ହେଲାଣି। ତ ସେ ଲୋକଟି ଦେଖୁଛି ତ ତା ମୁଣ୍ଡରେ କଣ ଠପ୍ ଠପ୍ କରି ପଡୁଛି, ସେ ଉପରକୁ ଅନେଇଲା, ତ ଉପରେ ଯେତେବେଳେ ଅନେଇଛି ତା ମୁହଁରେ ଗୋଟେ ଫୁଟକି ପଡ଼ିଯାଇଛି, ଗୋଟେ ଫୋଟା ପଡ଼ିଯାଇଛି, ଗୋଟେ ମଧୁ ମହୁ ଫୋଟା ପଡ଼ିଯାଇଛି, ତା ଉପରେ ଗୋଟେ ମହୁ ମାଛି ବସା ଥିଲା, ସେ ମହୁ ପଡ଼ୁଛି, ତୁ ଉପରକୁ ହାଁ କରିଛି, ଗୋଟେ ମୁହଁରେ ମହୁ ପଡ଼ିଗଲା, ହଁ ଖୁବ ଭଲ ମିଠା। ତ ସେ ଉପରକୁ ଦେଖୁଛି ଲକ୍ଷ୍ୟ କିଛି ହେଇଛି, କିନ୍ତୁ ଆଉ ଗୋଟେ ଫୁଟା ମୋର ମୁହଁରେ ପଡ଼ିବ, ସେ କେତେବେଳେ ମୁହଁରେ ପଡ଼ୁଛି, କେତେବେଳେ ଗାଲରେ ପଡ଼ୁଛି, ନାକରେ ପଡ଼ୁଛି, ସେ ଜୁହା ଦେଇକି ଚାଟୁଛି। ଆଉ ସେ ଗୋଟେ ମଧୁକୁ ପାଇବାରେ ଏତେ ମତ ହେଇଯାଇଛି ତାର ଆଉ କିଛି ଚିନ୍ତା ନାହିଁ। ଉପରେ ବାଘ ବୋଇଛି, ତଳେ ସାପ ବୋଇଛି, ମୂଷା ଦୌଡ଼ି କାଟିଲାଣି, ସେ ଚିନ୍ତା ନାହିଁ ବାବା, ମଧୁ ପାଇଛେ ପରା ମଧୁ କାଟିବା ଚାଲ। ତ ଆମର ସବୁ ଅବସ୍ଥା ସେଇଭଳିଆ, ଆମେ ସବୁ ଭୁଲି ଯାଇଛି ଏଇ ସଂସାର ସୁଖର ମଧୁକୁ ଆସ୍ୱାଦନ କରୁଛେ, ଏଇ ସଂସାର ସୁଖର ବିନ୍ଦୁ ବିନ୍ଦୁ ମଧୁକୁ ଆସ୍ୱାଦନ କରିବା ପାଇଁ ଆମେ ସବୁ ଭୁଲି ଯାଇଛେ। ଟଙ୍କା କରିବା, ଘର କରିବା, ବାଡ଼ି କରିବା, ପ୍ରତିଷ୍ଠିତ ହେବା, ଏଇସବୁ ମଧୁ, এই মধ্য আসন করি করি আমার যে অবস্থা শোচনীয় অবস্থা আমি বিজাড়ি দুধ খাইলা বলে আখি বন্ধ করিবি। হ্যাঁ মু আখি বন্ধ করে দিয়েছি, মু দেখি পারুন মানে আর কে দেখি পার না। হ্যাঁ তা আমি ভোগ করছে এই মধুবিন্দুকে আস্বাদন করছে, এই ভব কূপরে মধ্যে পড়িছে সমস্ত আমি, সে কুয়ের মধ্যে যদি পড়িথিবা তাহলে উদ্ধারের উপায় কোন? কে যদি আসিকি আমাকে এটা দৌড়ি দেবে, সে কি আসিব আমাকে, কি আসি এই জগতে আসিব আমাকে এই ভব কূপরে উদ্ধার করিয়া পাইকি? না সাধু সন্ত মানে মহান্ত স্বভাব এই চারিত্র পামর নিজ কার্য না তবু জান পরের ঘর। সাধু সন্ত মানকর নিজের উদ্দেশ্য না, মু এটি গেলে টঙ্কা পয়সা ধনরত্ন আনবি, মোর পুয় ঝিও পাশিবি, মো প্রতিষ্ঠা পাইবি, পূজা পাইবি, এই উদ্দেশ্যে সে বুলতে সে গাঁ গহলি দেশ বিদেশে বুলুচ্ছে কম পাই না আম মান পতিত মানুষ উদ্ধার করা পাই আমি ভগবত বহির্মুখ, ভগবত বহির্মুখ হওয়ার দুঃখে জর্জরিত হচ্ছে, আমি দেখি তাঁর হৃদয় কান্দুছে, সে দুঃখ পাচ্ছেন বৈষ্ণব পর দুঃখে দুঃখী, আম দুঃখ পাইকি সে সহিপার না। আমি তো ভগবান বাড়ুঙ্গা পুয়া বাড়ুঙ্গা পিলা, ভগবান চিহ্নে লোফর ফিটি সবু আমি, সে ভগবান আমি কান্দুছেন যে মতো ভুলে যাই মো সন্তান কত কষ্ট পাচ্ছি, সে ভগবান কোথাও তাঁর শুদ্ধ ভক্ত রূপক বৈষ্ণব আচার্য মানুষ পঠাউছেন, তো সে আসিকি কুয়া উপরে ছিড়া হয়েছে, আমি ভব কুপার মধ্যে পশি তো কমিটি উদ্ধার করবে, হে আসে 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 আমি বাহারি মানে কি বাহারি না না মতো কত ভালো লাগুছে মহু খাওছি এটি এটু বাহারি এটু বাহারি। হ্যাঁ সে ভিতরে বসিকি মহু মারছি কত কম মানে বিঁধি পকাউছেন তবে মহু খাইবার স্বাদ আমি ছাড়ি পারি। হ্যাঁ কেতে প্রকার দুঃখ পাওছে সংসার দুঃখ, সে বি সংসার সুখ ছাড়ি পারি তো সেই মহাপুরুষ মানে বৈষ্ণব আচার্য মানে কম করবে না আমাকে দৌড়ি পঠাই দিয়েছি, ভগবান আসলে দৌড়ি দিয়েছেন কম দৌড়ি দিয়েছেন না গীতা ভাগবত রূপক দৌড়ি সে দিয়েছেন, এই ভক্তি জ্ঞান রূপক দৌড়ি দিয়েছেন তো যে বুদ্ধিমান ব্যক্তি এই জ্ঞান রূপক দৌড়ি সে ধরবে, এই জ্ঞান রূপক দৌড়ি ধরলে কম হব আমি ভব কূপর উদ্ধার পাইপার তা নাহলে ভগবান কম করবে, আমি যদি নচাহিবা ভগবান কিছু কর্তৃত্ব না সে করবে না কিছু, আমি নচাহিলে সে ভগবান আসছেন যুগ যুগ ধরিকি আমাকে জ্ঞান দৌছেন তো আমি সাধু সঙ্গ মাধ্যমে জ্ঞান রূপক দৌড়ি ধরিয়া পড়ব তবে আমাকে আমি উদ্ধার পাইব, নহলে এটি জন্ম জন্মান্তরে আমি দুঃখ কষ্ট। হ্যাঁ পুনরপি জনমাম পুনরপি মরণম পুনরপি জননী যথার সহনম হওয়া পড়ব। সেইভাবে যে কথা কুলে যে বিভিন্ন লোকঙ্ উপরে বিভিন্ন গুণর প্রভাব রয়েছে তো ভগবান চাহিদা সমস্ত উদ্ধার করবে, তো সমস্ত উদ্ধার করা সে তিন প্রকার পূরণ করলে, সপ্তগুণ পুরাণ রজগুণ পুরাণ তমগুণর পুরাণ ছটা করি ১৮টা পূরণ হল, যেমন একেবারে তমগুণী লোক মাছ মাস ন খাইলে রহিপারে সেপা কিছু শাস্ত্র দিয়া হবা তোমার এই শাস্ত্র পড়, পড়িছ অন্তত পক্ষে শাস্ত্র অধ্যয়ন করে নিজকে নিয়ন্ত্রিত করি আস্তে তোমার উন্নতি হব, রজগুণ লোক শাস্ত্র তৈরি করা সত্যগুণ লোক সেভাবে শাস্ত্র তৈরি করা হল, এইপাই আমার বৈদিক শাস্ত্রের ভিন্ন ভিন্ন কথা বলা হয়ে থাকে, সে যে কথার মিল হয়নি লোক কী ভিন্ন 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 কথা কুয়া হয়েছে না ভিন্ন ভিন্ন গুণ লোক ভিন্ন ভিন্ন কথা কুয়া যায়, তো সেইপাই এই শ্রুতি শাস্ত্র মানিকি আমাকে ভগবান কু জানিবাকে পড়ব, সেইপর আমি বুঝলে যে ভগবান আমি জানিবা কেমিকা না শাস্ত্র মাধ্যমে ভগবান কু জানিবা, তো আমার ভিতরে এত জনে ভদ্রলোক সে মানু না ভগবান আসছে বলে, জনে এটি অনেক সে বাহার গেলে হাজার হাজার লোক অনেক যে ভগবান না কমিটি আমি বুঝাইবা, তো এই সম্পর্কের বিভিন্ন প্রকার প্রমাণ বুঝিয়ে গেলে তর্কর মাধ্যমে আমি বুঝাই পার, সাধারণ জ্ঞানের মাধ্যমে বুঝাই পার, আর বিশেষ শাস্ত্রের মাধ্যমে আমি বুঝাই পার যে অবশ্য অবশ্যই ভগবান রয়েছেন, ঠিক যেভাবে এই মাইক্রোফোন অছি এই গ্রন্থ রয়েছে এই গোটা পেন্ডাল হয়েছে এই ঘর হয়েছে এগুলো যদি এমতি এমতি হয়ে যাইছে এমতি এমতি হয়ে যাইছে হ্যাঁ কেমতি হল কে জনাকু তৈরি করেছি গোটা পাঁচতলা বিল্ডিং হল মিস্ত্রি আসি করেছি ইঞ্জিনিয়ার আসি জ্ঞান দিয়েছি তাই না, সে তো পাঁচতলা বিল্ডিং হয়েছে, ঠিক যেভাবে ଆମର ଜଳସେଚ ବିଭାଗ ରହିଛି ନା, ସେଚ ବିଭାଗ ଅଛି ଏପଟେ, ଜଳସେଚ ବିଭାଗ ରହିଛି, ହୀରାକୁଦ ଡ୍ୟାମ କରାହେଇଛି, ସେ ପାଣିକୁ ଆନିକଟ କରାହେଇଛି, ଜମିରେ ଦିଆ ହଉଛି, ହଁ ଏମିତି ଏମିତି ହେଇଯାଇଛି, ଏମିତି ହେଇଗଲା, ଅଟୋମେଟିକ ହେଇଗଲା, ତା ପଛରେ ବ୍ରେନ୍ ରହିଛି ନା, ସେ ବୁଦ୍ଧି କରିକି। ଠିକ ସେଭଳିଆ ଏବେ ସମୁଦ୍ରରେ ବହୁତ ପାଣି ରହିଛି, ସେ ପାଣି ବାଷ୍ପ ହଉଛି, ବାଷ୍ପରୁ ମେଘ ହଉଛି, ମେଘରୁ ବର୍ଷା ହଉଛି, ବର୍ଷାରୁ ନଦୀ ମଧ୍ୟରେ ସମୁଦ୍ର ଯାଉଛି। ଏଇ ଯୋଉ ସେଚ ସିଷ୍ଟମଟା କରିଛି କିଏ କରିଛି, ଆପଣ କରିଛନ୍ତି, ମୁଁ କରିଛି, ହଁ ହଁ କି ନା, ମୁଁ କରିଛି, ମୋ ବାପା କରିଛନ୍ତି, ଆପଣଙ୍କ ବାପା କରିଛନ୍ତି, ଆମ ପ୍ରଧାନମନ୍ତ୍ରୀ କରିଛନ୍ତି, ଆମ ବୈଜ୍ଞାନିକ ମାନେ କରିଛନ୍ତି, ହଁ କି ନା, ନା ତାହେଲେ ଏମିତି ଏମିତି ହେଇଗଲା, ଆମେ ଯୋଉଟା କରୁଛୁ ଆମେ କରିଛେ, ଆର ଏଇଟା କେମିତି ଏମିତି ହେଇଛି କେମିତି, ନିଶ୍ଚିତ ରୂପେ କେହି ଜଣେ କରିଛି, କେହି ଯଦି କହିଛି, ଆପଣ ନୁହନ୍ତି ମୋ ନୁହଁ, ଆପଣଙ୍କ ବାପା ନୁହନ୍ତି ମୋ ବାପା ନୁହନ୍ତି, ବୈଜ୍ଞାନିକ ମାନେ ବି ନୁହନ୍ତି, ତାହେଲେ ସେ କିଏ କହିଛି, ଯିଏ କରିଛି ସେ ହେଉଛି ଭଗବାନ, ସେ ଯିଏ କରିଥିବ ସେ ସର୍ବଶକ୍ତିମାନ ଭଗବାନ। ନିୟମ ଅଛି, ଏ ଯେ ନିୟମ ଆମେ ପାଳନ କରୁଛେ, ସରକାର ଆମର ନିୟମ କରିଛନ୍ତି, ସେ ନିୟମକୁ ଆମେ ପାଳନ କରୁଛେ ନା, ହଁ ସରକାର ଯାହା ନିୟମ ପାଳନ କରୁଛେ, କିନ୍ତୁ ଆମର ମୃତ୍ୟୁ ହବ, ଏଇ ନିୟମଟା କିଏ କରିଛି, ହଁ ସେ ନିୟମଟା ପାଳନ କରୁଛି କି ପାଳନ କରୁନା, ହଁ ଏମିତି କିଛି କିଛି ନିୟମ ରହିଛି ଯେଉଁଟାକି ଆମେ କରିନେ, କିନ୍ତୁ ଆମେ ସମସ୍ତେ ପାଳନ କରୁଛେ ତାକୁ, ସେଇ ନିୟମର ନିୟନ୍ତା କିଏ, ଭଗବାନ, ସେ ସମସ୍ତଙ୍କ ନିୟନ୍ତ୍ରଣ କର୍ତ୍ତା, ସମସ୍ତଙ୍କ ପରମେଶ୍ୱର ସବୁକିଛି ନିୟନ୍ତ୍ରଣ କରୁଛନ୍ତି, ସବୁକିଛିର ମୂଳ କାରଣ ହେଉଛନ୍ତି ସିଏ, ଅନାଦି ରାଜି ଗୋବିନ୍ଦ ସର୍ବକାରଣ କାରଣ। ପ୍ରତିଟି ଜିନିଷ ଆମେ ଦେଖିବା ଯେ କିଛି କାରଣ ରହିଛି, ତ ସବୁ କାରଣର ମୂଳ କାରଣ ହେଉଛନ୍ତି ଭଗବାନ। ସୂର୍ଯ୍ୟ ଉଦୟ ହେଉଛି, ସୂର୍ଯ୍ୟ ଅସ୍ତ ହେଉଛି, ସମୁଦ୍ର କୂଳ ଲଙ୍ଘନ କରୁନି, ଏ ନିୟମାନୁବର୍ତ୍ତିତାଟାକୁ କିଏ ତିଆରି କରିଛି, ଆପଣ କରିନାହାନ୍ତି କି ମୁଁ ବି କରିନି, ସେ ଯିଏ କରିଛି ସେ ହେଉଛନ୍ତି ଭଗବାନ। ସେଇଥିରୁ ଆମକୁ ବୁଝିବାକୁ ପଡିବ ଯେ ଭଗବାନ ଅବଶ୍ୟ ରହିଛନ୍ତି, ତ ଭଗବାନ ରହିଛନ୍ତି ସେଟା ଜାଣିବାକୁ ହେଲେ ଆମକୁ ଯଥାର୍ଥ ଜାଗାରୁ ଜାଣିବାକୁ ପଡିବ, ଯଥାର୍ଥ ପ୍ରାମାଣିକ ଗୁରୁଙ୍କଠାରୁ ଜାଣିବାକୁ ପଡିବ, ଶାସ୍ତ୍ର ମାଧ୍ୟମରେ ଜାଣିବାକୁ ପଡିବ। ତ ବର୍ତ୍ତମାନ ଆମେ ବୁଝିଲେ ଯେ ଭଗବାନ ଅବଶ୍ୟ ରହିଛନ୍ତି, ତ ଭଗବାନ କିଏ ବର୍ତ୍ତମାନ ଜାଣିବା ଦରକାର, ଏଇଟା ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ଆଲୋଚନା, ସେଥିପାଇଁ ମୁଁ ବର୍ତ୍ତମାନ କହିବିନି। ସେଇ ଭଗବାନ କିଏ, ମୁଁ ଯେଉଁଟା କାଲି କହୁଥିଲି, ଆମ ସମାଜରେ ଯେଉଁମାନେ ଭଗବାନଙ୍କୁ ମାନୁନାହାନ୍ତି ତାଙ୍କର ଦ୍ୱାରା ଯାହା ଉତ୍ପାତ ହେଉଛି, ତାଙ୍କଠୁ ବେଶୀ ଉତ୍ପାତ ଯେଉଁମାନେ ଭଗବାନଙ୍କୁ ମାନୁଛନ୍ତି ତାଙ୍କ ଦ୍ୱାରା, କାହିଁକି ନା ଭଗବାନ କିଏ ଆମେ ଜାଣିନେ, ଭଗବାନ କିଏ ଜାଣିବା ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ। ଏଇ କଥା ଯୋଉ ଆଲୋଚନା ହେବ, କାହାକୁ ଭଲ ଲାଗିପାରେ କାହାକୁ ଭଲ ନ ଲାଗିପାରେ, କିନ୍ତୁ ଆପଣମାନେ ସମସ୍ତେ ଏଇଠିକି ଜାଣିବେ ଯେ ଯାହା ଆଲୋଚନା ଶାସ୍ତ୍ର ଭିତ୍ତିରେ ଆଲୋଚନା ହେବ, ସେ ମୂଳ କହିବା କଥା ନୁହଁ ଆପଣଙ୍କୁ ଭଲ ଲାଗିବ ନ ଲାଗିବ। ଆଜି ସମାଜରେ ଯଦି ଲୋକମାନେ ବିଭ୍ରାନ୍ତ, ସେ ବିଭ୍ରାନ୍ତର ମୂଳ କାରଣ ହେଉଛି ଭଗବାନ। ଭଗବାନ କିଏ ଆମେ ଜାଣିନେ, ଭଗବାନ ବୋଲି ଲୋକମାନଙ୍କର ଭିନ୍ନ ଭିନ୍ନ ଧାରଣା, ତା ଭିତରେ କେମିତି ଭ୍ରାନ୍ତ ଧାରଣାରେ ରହିଛି, ଆମମାନେ ମନେ କରୁଛ ମୁଁ ଭଗବାନଙ୍କୁ ଜାଣିଯାଇଛି, ସେଠି ଆମମାନେ ଆଲୋଚନା କରିବା, ପରବର୍ତ୍ତୀ ସମୟ ଯେତେବେଳେ ଆଲୋଚନା ହେବ ସେତେବେଳେ ଆଲୋଚନା କରିବା। ତ ବର୍ତ୍ତମାନ ଯାହା କିଛି ଆଲୋଚନା ହେଲା ସେଇ ସମ୍ପର୍କରେ ଆପଣଙ୍କ ପ୍ରଶ୍ନ ଥିବ ତାହେଲେ ଆପଣ ପ୍ରଶ୍ନ ପଚାରି ପାରନ୍ତି।
ତିନୋଟି ଗୁଣ ଭିତରୁ ସାତ୍ତ୍ୱିକ ଗୁଣର ପରିଶୁଦ୍ଧ ପାଇଁ ସାତ୍ତ୍ୱିକ ଖାଦ୍ୟର ଆଧାର ଦରକାର, ତେଣୁ ସାତ୍ତ୍ୱିକ ଖାଦ୍ୟରେ ନିରାମିଷ ଗ୍ରହଣ ଯୋଗ୍ୟ ହୋଇଛି, ତେଣୁ ନିରାମିଷରେ ଆମର ଯେଉଁ ଗୋରସ୍ପାନ ରହିଛି, ବାସ୍ତବରେ ସେ ଗୋରସ୍ପାନ ତାହା ହେଉଛି କ୍ଷୀର ପାଇଁ, ତେବେ କ୍ଷୀର ବାଛୁରୀର ଅଧିକାର ରହିଛି, ତାର ମା ଠାରୁ ଉତ୍ପୃତ କ୍ଷୀର ସେ ବାଛୁରୀ ପାଇଁ ଅଧିକାର ରହିଛି, ତେଣୁ ବାଛୁରୀ ଠାରୁ ଛଡେଇ ଖାଇବା ତାହା ଉପଯୁକ୍ତ କି ନା, ତେଣୁ ମହାରାଜଙ୍କୁ ମୁଁ ନିବେଦନ କରିବି, ତେବେ ଏହା ସମ୍ବନ୍ଧରେ ଟିକେ ମରିଗଲେ
କହୁଛନ୍ତି ଯେଉଁମାନେ ନିରାମିଷ ଖାଇବେ ସେମାନେ କ୍ଷୀର ଖାଇବେ, ସେ ବାଛୁରୀ ଜିନିଷ ଆମେ କେମିତି ଖାଇବା। ଦେଖନ୍ତୁ ପ୍ରଥମ କଥା ହଉଛି, ଗାଭୀ ମାନେ ବାଛୁରୀ ମାନେ ଖାଇଲେ ବି ଯଦି ଗାଈ ମାନଙ୍କୁ ବାଛୁରୀ ଖାଇବାରେ କ୍ଷୀର ଆମେ ନ ଦିଣିବା ସେ ଗାଈ ମାନଙ୍କର ଅବସ୍ଥା ଭଲ ରହିବନି। ଏକ ଜିନିଷ ତାଙ୍କର ଭଲ ହବ ଗାଛୁରୀ ଖାଇବା ପରେ କିଛି କ୍ଷୀର ଦହନ କରିବା, ଗୋଟିଏ କଥା। ସେକେଣ୍ଡ କଥା ହଉଛି ଏଇ ଗାଭୀ ଦୁଧ ଦେଇକି ଭଗବାନଙ୍କ ସେବା କରିବା ପାଇଁ ଭଗବାନଙ୍କ ନିର୍ଦ୍ଦେଶ। ଗାଭୀ ମାଛ ମାଂସ ଖାଇବେ ପାପ ହବ, ଗାଭୀ ଦୁଧ ଖାଇଲେ ବି ପାପ ହବ, ଯାହା ଖାଇଲେ ପାପ ହବ। ଆପଣମାନେ ମନେ କରନ୍ତୁନି ଯେ ନିରାମିଷ ଖାଉଛି ଆମର ପାପ ନାହିଁ। ଅନେକ ଲୋକ ସେଟା ପ୍ରଶ୍ନ କରନ୍ତି, ଆପଣ ଯଦି ନିରାମିଷ ଖାଇଲେ ବି ଗଛ ପତ୍ର ତ ଖାଉଛନ୍ତି, ଫଳ ଖାଉଛନ୍ତି, ଗଛ ପତ୍ର ମରୁନି, ପାପ ହଉନି? ହଁ ପାପ ହଉଛି, ସବୁଥିରେ ପାପ ରହିଛି। କୋଉଥିରେ ଆମିଷ ଖାଇଲେ ବି ପାପ, ନିରାମିଷ ଖାଇଲେ ବି ପାପ, ପାପ ନାହିଁ କୋଉଥିରେ ନା ପ୍ରସାଦ ଖାଇଲେ ପାପ ନାହିଁ। କୃଷ୍ଣ ପ୍ରସାଦ ଗୀତାରେ କୃଷ୍ଣ କହୁଛନ୍ତି ଏ ସମ୍ପର୍କରେ, ଜଗଶିଷ୍ଟ ସିନସନ୍ତ ମୁଚ୍ୟନ୍ତ ସର୍ବକ୍ଳେ ବିଷୟ ଭୁଜନ୍ତି ତେ ଅଘମ୍ ପାପା ଯେ ପଚନ୍ତି ଆତ୍ମକାରଣାର୍। ଯେ ନିଜ ପାଇଁ ଭଲ ମନ୍ଦ ରାନ୍ଧି ଖାଏ ସେ ମୁଠା ମୁଠା ପାପ ଖାଏ, କିନ୍ତୁ ଯାହା ଖାଇବେ ଭଗବାନଙ୍କୁ ଭୋଗ ଲଗେଇ ଖାଇଲେ ସେ ପାପ ନଥାଏ। ତ ସେଇଭଳିଆ ଏଠି ଭଗବାନଙ୍କ ପ୍ରୀତି ବିଧାନ ପାଇଁ କି ବା ଭଗବାନଙ୍କୁ ନିବେଦନ କରି ଖାଇଲେ ସେ ପାପ ନଥାଏ। ତ ଗୋଦୁଗ୍ଧ ଭଗବାନଙ୍କୁ ନିବେଦନ କରିବା ପାଇଁ ଭଗବାନ ଗାଭୀ ସୃଷ୍ଟି କରିଛନ୍ତି ତାଙ୍କୁ ନିବେଦନ କରିବା ପାଇଁ କି। ତ ବର୍ତ୍ତମାନ କହିବ ଯେ ଓ ଯାହା କିଛି ଭଗବାନଙ୍କୁ ଦେଇକି ନିବେଦନ କରି ଖାଇଲେ ଠିକ ପାପରୁ ଉଦ୍ଧାର ପାଇବା, ତାହେଲେ ଆମେ ଟିକେ ମାଛ ମାଂସ ଝୋଳ ଭଲକି ବନେଇକି ତୁଳସୀ ପତ୍ର ଦେଇକି ଭଗବାନଙ୍କୁ ଭୋଗ ଲଗେଇ ଖାଇବା, ତାର ପାପରୁ ମୁକ୍ତ ହେଇଯିବା। କୃଷ୍ଣ କହୁଛି ନା 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 ତା ନୁହଁ, ମତେ ଯାହା ଖାଇବ ଭୋଗ ଲଗେଇ ଖାଇବ ମାନେ ମତେ କଣ ଭଲ ଲାଗେ ମତେ ପଚାର। ପତ୍ର ପୁଷ୍ପ ଫଳଂ ସ୍ୱୟଂ ଜମେ ଭକ୍ତା ପ୍ରୟଚ୍ଛତି, ପତ୍ର ପୁଷ୍ପ ଫଳ ପାଣି ମତେ ଭକ୍ତି ସହ ନିବେଦନ କରି ସେଟା ଗ୍ରହଣ କର। କୃଷ୍ଣ କହୁଛନ୍ତି ପତ୍ର ପୁଷ୍ପ ଫଳଂ ସ୍ୱୟଂ, ଆମେ କଣ କହୁଛେ ପତ୍ର ପୁଷ୍ପ ଫଳଂ ମତ୍ସ୍ୟଂ ଲଗେଇ ଦେଉଛେ, ଫଳଂ ମାଂସଂ ଲଗେଇ ଦେଉଛେ, ଫଳଂ ମଦ୍ୟମ ଲଗେଇ ଦେଉଛେ, ସେଟା ହବନି। ଭଗବାନ କଣ ଚାହାନ୍ତି? ପତ୍ର ପୁଷ୍ପ ଫଳଂ ସ୍ୱୟଂ, ଭଗବାନଙ୍କର ପ୍ରୀତି ବିଧାନ ପାଇଁ ଆମେ ତାଙ୍କୁ ନିବେଦନ କରିବା। ଆଉ ଦୁଗ୍ଧ କଥା ଯୋଉ କୁହାଯାଉଛି, ଗାଭୀ ଦୁଗ୍ଧ, ଗାଭୀର ଦହି, ଗାଭୀର ଘିଅ, ଏଇ ଗାଭୀର ସବୁକିଛିଟା ହିଁ ଭଗବାନଙ୍କ ସେବାରେ ଲାଗିବ। ଗୋ ବ୍ରାହ୍ମଣ ହିତାୟ, ଭଗବାନ କୃଷ୍ଣ ଯେ ଗୋ ବ୍ରାହ୍ମଣ ହିତାୟ, ଭଗବାନ ଗୋ ବ୍ରାହ୍ମଣଙ୍କର ହିତ ସାଧନ ପାଇଁ ଭଗବାନ ରହିଛନ୍ତି ସବୁବେଳେ। ସେ ଗୋ ମାନଙ୍କର ସବୁଠୁ ହିତକାରୀ, ସିଏ କହୁଛନ୍ତି ଗାଭୀର ଦୁଗ୍ଧ ନେଇକି ମୋର ଅର୍ଚ୍ଚନା କରିବ, ଆମେ ଚିନ୍ତା କଲେ ଗାଈ ଦୁଗ୍ଧ ପାଇଲେ ପିଇବା, ଏଇଟା ଅଲଗା, ଗାଈ ଦୁଗ୍ଧ ନେଇ ମୋର ଅର୍ଚ୍ଚନା କରିବ, ମୋର ସେବା କରିବ, ଏଇଟା ହଉଛି କଥା। ଗାଈ କ୍ଷୀର ଗାଖୀର ପାଇ, ଗାଈ କ୍ଷୀର ପାଇ ମୋର ଅର୍ଚ୍ଚନା କରିବ, ଗାଈ କ୍ଷୀର ପାଇକି ଆମେ ପିଇଲେ ପାପ ହବ? ହଁ ପାପ ହବ, ଗାଈ କ୍ଷୀର ନେଇକି ଭଗବାନଙ୍କର ଅର୍ଚ୍ଚନା କର, ଭଗବାନଙ୍କର ଅଭିଷେକ କର, ଭଗବାନ ପାଇଁ ସୁଇଟ୍ ରାଇସ୍ ବନେଇକି ଭୋଗ ଲଗା। ଗାଈ ଏତେ ପବିତ୍ର, ତାର କ୍ଷୀର ପବିତ୍ର, ତାର ଦହି ପବିତ୍ର, ତାର ଘିଅ ପବିତ୍ର, ତାର ମଳ ପବିତ୍ର, ତାର ମୂତ୍ର ପବିତ୍ର, ସେଇଟା ବର୍ଣ୍ଣନା କରିଥାନ୍ତି। ପରେ ଶାସ୍ତ୍ର କିଭଳିଆ ଅଭ୍ରାନ୍ତ, ଶାସ୍ତ୍ର ଅଭ୍ରାନ୍ତ, ବେଦବାଣୀ କେମିତିକା ନା କହୁଛି ହାଡ଼, ହାଡ଼ ଛୁଇଁଲେ କଣ ହୁଏ? ଛୁଆଁ ହେଇଯାଏ ନା, ହାଡ଼ ଛୁଇଁଲେ ଛୁଆଁ ହେଇଯାଏ। ଆଉ ସେଇ ହାଡ଼ ହଉଛି ଶଙ୍ଖ, ସେ ଶଙ୍ଖ ଧ୍ୱନି ଭଗବାନଙ୍କ ପାଖରେ ରଖା ହଉଛି, ଏତେ ପବିତ୍ର। ବିଷ୍ଠା ଛୁଇଁଲେ ଛୁଆଁ ହେଇଯାଉଛେ, ଆଉ ସେ ଗୋବର ସେ ଭଗବାନଙ୍କୁ ପବିତ୍ର କରୁଛି, ଭଗବାନଙ୍କୁ ଗାଧୋଉଛେ ଆମେ ଗୋବର ଗୋମୟ ଗୋମୂତ୍ର ଦେଇଛି। ଦକ୍ଷିଣ ଭାରତକୁ ଯଦି ଯିବେ ବଡ଼ ବଡ଼ ମନ୍ଦିରରେ, ଯେତେବେଳେ ଭଗବାନଙ୍କର ମନ୍ଦିର ଖୋଲା ହବ, ସେ କଣ କରିବେ, ଗୋଟେ ଗାଈ ନେଇକି ଭଗବାନ ଗାଈ ତା ମୁହଁ ପଥ କରିକି ଛିଡ଼ା କରିବେ, ଗାଈ ଛିଡ଼ା ହବ, ଆଉ ଦୁଆର ଖୋଲିଲେ ସେ ପାଇଖାନା ପରିଷ୍କାର କରିବ, ଭଗବାନ ଦର୍ଶନ କରିବେ, ତାର ଭଗବାନଙ୍କର ମଙ୍ଗଳ ହବ। ବୁଝିଲାଣି ଗାଈର କେତେ ଶ୍ରେଷ୍ଠ ସ୍ଥାନ ଗାଧୀଙ୍କର। ଆଉ ଭଗବାନ ଏଇ ନିର୍ଦ୍ଦେଶ ଦେଇଛନ୍ତି, ହଁ ଏଇ ଗାଈ ଯଦି ରହିବେ, ଗାଈ ହଉଛନ୍ତି ସବୁକିଛିର ପାଳନ କର୍ତ୍ତା, ସବୁ ଦେବତା ଗାଈ ମଧ୍ୟ ରହିଛନ୍ତି। ଆଉ ଭଗବାନଙ୍କ ନିର୍ଦ୍ଦେଶ ଗାଈର କ୍ଷୀର ନେଇକି ମୋର ସେବାରେ ଲଗା, ସେଥିପାଇଁ ଗାଈ କ୍ଷୀର ଆମେ ପିଇବା ପାଇଁ ଆମେ ନେଲେ ପାପ ହବ, ଗାଈ କ୍ଷୀର ଯଦି ଭଗବାନଙ୍କ ସେବାରେ ଲଗେଇବା ଆଉ ସେ ପ୍ରସାଦ ଆମେ ଗ୍ରହଣ କରିବା, ସେଥିରେ କୌଣସି ପାପ ରହିବନି, ପାପ ମୁକ୍ତ ହବ। ତ ମୂଳ କଥାଟା ହଉଛି ଆମିଷ ନିରାମିଷ ମୁଖ୍ୟ ନୁହଁ, ମୁଖ୍ୟ ହଉଛି କୃଷ୍ଣ ପ୍ରସାଦ। ଆଉ କୃଷ୍ଣ ପ୍ରସାଦ ଭଗବାନଙ୍କୁ ନିବେଦନ, ଜଗନ୍ନାଥଙ୍କୁ ନିବେଦନ କରିବାକୁ ହେଲେ ଆବଶ୍ୟକ ଆମକୁ ନିରାମିଷ ଭୋଜନ କରିବାକୁ ପଡିବ। ସେଇଭାବେ ଆଉ ଗୋଟେ କଥା ପ୍ରଭୁପାଦ କହୁଛନ୍ତି ଯେ ଭଗବାନ ଯାହା ନିର୍ଦ୍ଦେଶ ଦେଇଛନ୍ତି, ଯେମିତି ଗଛରୁ ଫଳ କରୁଛେ, ଗଛ କାଟୁଛେ, ଏଥିରେ ପାପ ହବ କି ପାପ ହବନି? ସବୁ ନା ପାପ ହବନି, କାହିଁକି ପାପ ହବନି? ତାର ଗୋଟେ ସୁନ୍ଦର ଦୃଷ୍ଟାନ୍ତ ଦେଇଛନ୍ତି, ଆପଣ ଶୁଣନ୍ତୁ। ଯେମିତିକା ଆମେ ଯଦି କୌଣସି ଲୋକକୁ ମାରି ପକେଇବା ତାହେଲେ ସରକାର କଣ କରିବ? ଆମକୁ ଆରେଷ୍ଟ କରିକି ନେଇକି ଜେଲଖାନାରେ ଭର୍ତ୍ତି କରିବ, ସେ ନା? ଆଉ ଯଦି ଆପଣଙ୍କର ଡିଏମ୍ ସାହେବ ନିର୍ଦ୍ଦେଶ ଦେଇଛନ୍ତି ତାକୁ ମାର, ସେମାନେ ଗୁଳି ଚଲା, ଯଦି କେହି ଗୁଳି ଚଲାଏ ସେ ଜେଲକୁ ଯିବ। ହଁ, ଗୋଟେ ମିଲିଟାରୀ ଲୋକ ତାର କାମ ଗୁଳି ଲୋକ ମାରେଇବା, ସେ ସରକାର ସେ ଜେଲକୁ ଯିବ? ଆମେ ଯଦି ଗୁଳି ଚଲେଇବା ଆମେ ଜେଲକୁ ଯିବା। ଠିକ ସେଭଳି ଆମ ସରକାର ହେଉଛନ୍ତି ଭଗବାନ। ଭଗବାନ କହିବେ ତୁ ଏଇଟା ଖା, ଏଇଟା ଖାଇବୁନି, ତ ଯୋଉଟା ଖାଇବାକୁ କହିବେ ସେଥିରେ ଯଦି ବୃକ୍ଷର ମୃତ୍ୟୁ ହୁଏ ତାହେଲେ ଆମର ପାପ ହବନି, ବୁଝିପାରିଲେ ଜିନିଷଟା? କାହିଁକି ଭଗବାନ ସର୍ବ ନିଅନ୍ତା, ସରକାର ନିୟନ୍ତ୍ରଣ କରତା, ସିଏ କହିବେ ମାର, ତାକୁ କେହି ମାରିଲେ ସେ ଲୋକ ଜେଲ ଯିବନି। ଭଗବାନ କହିବେ ଗଛରୁ ଫଳ ଖାଅ, ପତ୍ରଂ ପୁଷ୍ପଂ ଫଳଂ ସ୍ୱୟଂ, ମତେ ନିବେଦନ କରି ଖାଅ। ଭଗବାନ ତାଙ୍କୁ ସେ ନିୟନ୍ତ୍ରଣ କରତା, ତାଙ୍କର ସେ ପାପ କାହିଁକି ହବ? ସେ ନିଶ୍ଚୟ ପାପ ହବନି। ଏ ସରଳ ଦୃଷ୍ଟାନ୍ତ ଦେଇକି ଆପଣ ଲୋକଙ୍କୁ ବୁଝେଇ ପାରିବେ? ଭଗବାନ ନିର୍ଦ୍ଦେଶ ପତ୍ରଂ ପୁଷ୍ପଂ ଫଳଂ ସ୍ୱୟଂ, ଭଗବାନ ନିର୍ଦ୍ଦେଶକୁ ଲଙ୍ଘନ କରିକି ହଁ ପତ୍ର ପୁଷ୍ପଂ ମଦ୍ୟଂ ମାସ୍ତଂ ମଂସଂ ଲଗେଇବେ, ହଁ ସେବେ ତାଙ୍କ ଫଳ ଭୋଗିବେ। ଏଇଟା ହେଉଛି କଥା, ବୈଷ୍ଣବ ମାନଙ୍କର ଏଇଟା ହେଉଛି ବାଖ୍ୟା। ଜୟ ଶ୍ରୀ ପ୍ରଭୁପାଦ କି, ଶ୍ରୀମଦ୍ ଭଗବତ ଗୀତା କି, ଗୌର ପ୍ରେମାନନ୍ଦେ।